नमः भगवते वासुदेवाय। श्रीमद्भागवतम दशम स्कंद नवम अध्याय एवं कृष्ण का पाई सुस्वादु माखन निजे प्रस्तुत करिबे त पाई बहुत व्यग्र अछन्ति, मन बहुत व्यग्र बहुत अछि। वनसनटा बहुत कम, केवल मां जो मन का स्नेह रहिछि सुख निजर प्रति निजर जा वांछा रहिछि सेटा जदि पूर्ण हो गेला से सुखी रहन। सेटि को प्रतियोगिता जेबले ए दुनिया रे एक प्रतियोगिता मु केबले भोगी हेबी। ए दुनिया रे गोटे आम स्पिरिट रही गोटे चेतना रही गोटे भावना रही सब भोगी हवार मुमती अधिक भोगी हेबी मुमती अधिक सुखी हेबी ଗୋଟେ ସ୍ପିରିଟ ଆମର ଗୋଟେ ଭାବନା ଆମର ହୃଦୟ ଭିତରେ ସବୁବେଳେ ରହିଛି, ଯେହେତୁ ଜଡ ଅଭିନିବେଶ ରହିଛି ତିନି ଗୁଣ ଭିତରେ ଅଛି। ଗୋଟେ କମ୍ପିଟିସନ ବ୍ୟକ୍ତି ଯିଏ ଯେତେ ପ୍ରାପ୍ତ ହେଇଛି ସେଥିରେ ସନ୍ତୁଷ୍ଟ ନୁହେଁ, ଯାହାକୁ ଯେତିକି ତାର କର୍ମ ହିସାବରେ ମିଳିଛି ସେ ସେତିକି ସନ୍ତୁଷ୍ଟ ନୁହେଁ, ସେଥିପାଇଁ ସମସ୍ତେ ଦୁଃଖୀ। ଯାହା ଅଧିକା କାମନା କଲେ ବି ଜଣେ ବ୍ୟକ୍ତିକୁ ଅଧିକ ମିଳିବନି, ତାର କର୍ମ ହିସାବରେ ନିର୍ଦ୍ଧାରଣ କରାହେଇଛି। ପୂର୍ବର କର୍ମକୁ ବିଚାର କରିକି ତାକୁ ଭଗବାନ ପରମାତ୍ମା ତାକୁ ବ୍ୟବସ୍ଥା କରିଛନ୍ତି, କେଉଁ ବଂଶରେ କେଉଁ ଯୋଗ୍ୟତା, କିଭଳି ଶରୀର, କିଭଳି ପିତାମାତା, କିଭଳି ସ୍ତ୍ରୀ, ଏସବୁ ପୂର୍ବର କର୍ମ ହିସାବରେ ଆଲଟମେଣ୍ଟ ହେଇକି ରହିଛି। ପାଷାଣର ଲେଖା ଭଳି ତ କିଏ କାଟିପାରିବ? ଆମର ଭାବନା ହେଉଛି ଗୋଟେ ପାଣିର ଲେଖା, ପାଣିର ଗାର କୁହନ୍ତିନି ଲୋକ, ଗୋଟେ ପାଣିର ଗାର ଆମେ ଯେଉଁଟା ଭାବୁଛେ ମୁଁ ଏମିତି କୋଟିପତି ହେଇଯିବି ସୁଖୀ ହେଇଯିବି ଏମିତି ନାଇଁ, ଏଇଟା ଗୋଟେ ପାଣିର ଗାର। ପାଣିର ଗାରର କ'ଣ ମୂଲ୍ୟ? ଯେ ପାଷାଣର ଖୋଦା ହେଇକି ସବୁ ଲେଖା ହେବ ତାକୁ କିଏ ଲେଖିବ? କି କପାଳର ଲିଖନଟା ସେଭଳିଆ ପୂର୍ବର ଯୋଉ ଭାଗ୍ୟଟା ସେଭଳି ଶରୀର, ସେଭଳି ସ୍ଥାନ, ସେଭଳି ଜୀବିକା ସବୁ ପୁରା ଗୋଟେ ବ୍ୟବସ୍ଥା ହେଇକି ପୁରା ଆସୁଛି। ଜୀବଟା ତା କର୍ମଟା ଭୋଗିବ ନା, କର୍ମଫଳଟାକୁ ଭୋଗିବ, ଅନ୍ୟକୁ ଦୋଷ କିଛି ଦେଇ ହବନି। ସେଣ୍ଟ ମ୍ୟାନ୍ ବା ଯୋଉ ଜଣେ ଚକନ୍ତି ଭଦ୍ର ଯାହାର ଚେତନଶୀଳ ବ୍ୟକ୍ତି, ବିଶେଷ କରି ଭଗବତ ଚେତନଶୀଳ ବ୍ୟକ୍ତି, ସେ ଅନ୍ୟ କେବେ ଦୋଷ ଦେବନି, କାହିଁକି ନା ସେ ଜାଣିପାରିବ ଏଇଟା ହେଉଛି ମୋର କର୍ମର ଫଳ, କର୍ମର ଫଳଟା ଅନ୍ୟ ଦ୍ୱାରା ଆସୁଛି। ସମସ୍ତେ ଯଦି ସମସ୍ତଙ୍କର କର୍ମର ଫଳ ଅଛି ତାହେଲେ ସମସ୍ତେ କ'ଣ ଗୋଟେ ଗୋଟେ ପରମାତ୍ମାଙ୍କ ହାତରେ କର୍ମର ଫଳ ହିସାବରେ ଗୋଟେ ଗୋଟେ କଣ୍ଢେଇ ଭଳି, ତେଣୁ ଆମ ପାଇଁ କିଏ କିଛି ପ୍ରୋବ୍ଲେମ ଯିଏ ଯେଉଁ ତିଆରି କରୁଛି ବା ଯାହା କିଛି ଇଏ ପୂର୍ବର କର୍ମ ହିସାବରେ ବ୍ୟବସ୍ଥା ହେଇକି ରହିଛି। ସୁଖୀ କେସ୍ ଏ ଜଗତରେ ଗୋଟେ କମ୍ପିଟିସନ ଚାଲିଛି ନା, ମୁଁ ଅଧିକା ସୁଖ ପାଇବି, ଅଧିକା ଭୋଗିବି, ଅଧିକା ସବୁ କିଛି ପ୍ରାପ୍ତ ହେବି, ସେ ଭୁଲି ଯାଆନ୍ତି କର୍ମଟାକୁ, କର୍ମର ଫଳଟାକୁ ଭୁଲି ଯାଆନ୍ତି, ସେ ଜାଣିପାରନ୍ତି। କିନ୍ତୁ ଭଗବାନ ପାଖରେ ଗୋଟେ କମ୍ପିଟିସନ ରହିଛି, ଗୋଟେ ପ୍ରତିଯୋଗିତା ରହିଛି। ଏଠି ବ୍ୟକ୍ତି ବ୍ୟକ୍ତି ଭିତରେ ପ୍ରତିଯୋଗିତା, ସେଠି ଭଗବାନ ଆଉ ଭକ୍ତ ଭିତରେ ପ୍ରତିଯୋଗିତା। ଏଟା ଗୋଟେ ବୈଲକ୍ଷଣ, ଏଟା ଗୋଟେ ହେଉଛି ବିଚିତ୍ରତା ଭଗବାନ ପାଖରେ, ଗୋଟେ ବିଚିତ୍ରତା। ଉପାସକ ଉପାସ୍ୟକୁ ସୁଖ ଦେବା ପାଇଁ ଚାହିଁବ, ଭକ୍ତ ଭଗବାନଙ୍କୁ ସୁଖୀ କରିବା ପାଇଁ ଚାହିଁବ। ଏ ଜଗତରେ ଆପଣ ଦେଖନ୍ତୁ ଗୋଟେ ଅଫିସର ମାଲିକ ଚାକିରି କଣ ଚାହୁଁଛି ବା ସେ ଯିଏ ଅଧୀନସ୍ଥ ସେ କଣ ଚାହୁଁ? ମାଲିକ ସୁଖ ଦେବେ, ମାଲିକ ଏତେ ଚିନ୍ତା କରୁନି ଏ ଚାକର କେମିତି ସୁଖରେ ରହିବ, ତା ଘରର କଣ ପ୍ରୋବ୍ଲେମ, ସେ 5000 ଟଙ୍କା ଦେଇଦେଲା ପଳା, ତୋ ଘର ପିଲା ମଲା ଛୁଆ ଗଲା ମୋର କିଛି ଚିନ୍ତା ନାହିଁ। ସେ କେତେ ଗୋଟେ ଭଲ ସେବକ ହଉ ତାକୁ ତା ବିଷୟରେ ଚିନ୍ତା ସେ କରୁନି, ଆଗେ କଣ୍ଡିସନ କରୁଛନ୍ତି ନା ରଖିବା ପୂର୍ବରୁ, ଆଉ ଯିଏ ଘରେ ଗୋଟେ ରଖୁଛି ଲୋକ କଣ୍ଡିସନ କରୁଛନ୍ତି, ତୁମର ଗୋଟେ ଗୋଟେ ଖାଇବୁ ଘର ସଫା କରିବୁ କେତେ ଟଙ୍କା ନବୁ, ସେ ତା ସେତିକି ଟଙ୍କା ମାସକୁ ନେଇଗଲା, ତା ପୁଅ ମରିଗଲା, ତାର ମେଡିକାଲ କଣ ହେଲା ସେ କିଛି କହିପାରିବେନି, ସେ କିଛି କହିପାରିବେନି ଯେ ମରିଗଲା। ଆଉ ଭକ୍ତ ଭିତରେ ଗୋଟେ ସବୁବେଳେ ପ୍ରତିଯୋଗିତା ଚାଲିଛି, ଭଗବାନ ଭଗବାନ ଚାହାନ୍ତି ମୁଁ ଭକ୍ତକୁ ସୁଖ ଦେବି, ଆଉ ଭକ୍ତ ଚାହୁଁଛି ମୁଁ ଭଗବାନଙ୍କୁ ସୁଖ ଦେବି, ତେଣୁ ଦୁଇ ଜଣଙ୍କ ଭିତରେ ଗୋଟେ କମ୍ପିଟିସନ ଚାଲିଛି। ଏଇଟା ଅନାଦିକାଳ, ସେଠି ସୁଖ କେବଳ ପରମାତ୍ମାଙ୍କ ନିକଟରୁ ଆସିବ, ସେଠି ଭଗବତ ଉନ୍ମୁଖୀ କୃଷ୍ଣାନ୍ମୁଖୀ ଚିନ୍ମୟେଶ୍ୱରୀ ଯେଭଳି ଯଶୋଦା ମାତା ସକାଳ ପ୍ରାତରୁ ଉଠିଛନ୍ତି ପୁରା ଧ୍ୟାନ ରହିଛି, ପୁରା ବ୍ୟଗ୍ରତାର ସହିତ, ଗୋଟେ ବ୍ୟଗ୍ରତା ଶବ୍ଦ ରହିଛି, ଯେମିତି ପ୍ରାଣ କାନ୍ଦେ ଭଗବାନଙ୍କୁ ସୁଖ ଦେବାର, ଯେମିତି ନିଜର ପିଲା ଛୁଆର ସୁଖ ଦେବାର। ଆଗରୁ ସବୁ ମା ମାନଙ୍କୁ ସବୁ ଦେଖିଥିଲୁ, ବର୍ତ୍ତମାନ ସବୁ କିଛି ନାହିଁ, ତା ଛୁଆର ଖାଇବା ଡେରି ହେଇଗଲେ ସ୍କୁଲ ଆସିଲେ ସେ ସାଙ୍ଗେ ସାଙ୍ଗେ ମା ତାକୁ ଧରି କୋଳେ ନବ, ମୁହଁକୁ ମୁହଁରେ ପାଣି ଟିକେ ମାରିଦେବ, ତାକୁ ଶୁଖିଗଲୁଣୁ ଖାଇଲୁ ଆଜି ଗଲୁ ଇଏ ଗଲୁ, କେତେ କାନ୍ଦି ପକେଇବ ସେ, ଏଟା କ'ଣ ମାର ଗୋଟେ ବ୍ୟଗ୍ରତା ଆସୁଛି ତାର ହୃଦୟ ଭିତରୁ, ତାର ସ୍ନେହଟା ତା ହୃଦୟକୁ ବିଗଳିତ କରିଦଉଛି। ହୃଦୟରେ ଗୋଟେ ସ୍ନେହ ଭାଉ, ପ୍ରତ୍ୟେକ ଜୀବ ହୃଦୟରେ ଯୋଉ ସ୍ନେହଟା ରହିଛି, ଏ ସ୍ନେହଟା କ'ଣ ହେଇଯାଏ, ଭଗବାନ ପାଖରେ ନ ଲାଗିପାରିଲେ ଏ ସ୍ନେହଟା କାମ ପାଖରେ ଲାଗିଯିବ। ସ୍ନେହ ଅଛି ଜଣେ ଭଲ ପାଉଛି, ଜଣେ କେହି ବି ଗୋଟେ ମଦ୍ୟ ଫେଲିବ ତାକୁ ସେ କାହାକୁ ଭଲ ପାଉନି, ସମସ୍ତଙ୍କର ଭଲ ପାଇବା ଗୁଣଟା ରହିଛି। ଯୋଉ ସ୍ତ୍ରୀ ତାର ସ୍ୱାମୀକି ଭଲ ପାଇପାରୁନି, ସେ ସ୍ତ୍ରୀ ତାର ବାପାକୁ ଭଲ ପାଉଥିବ, ତା ଭାଇକି ଭଲ ପାଉଥିବ, ସେ ଗୋଟେ କାହା ସାଙ୍ଗରେ ସମ୍ପର୍କ ରଖି ସେ ଭଲ ପାଇବା ଗୁଣଟା ରହିଛି। ସ୍ନେହଟା ଯୋଉ ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ଅଛି, ସେଟା ଭଗବାନ ପାଖରେ ନ ଲାଗିପାରିଲେ ସେଟା ଗୋଟେ କାମନାରେ ଲାଗିବ। ଅଛି ସମସ୍ତଙ୍କ ପାଖରେ ସେ ପ୍ରପର୍ଟି। ଗୋଟେ ବାଘ ଆମିଷ ଖାଉଛି, ତାର ପିଲାକୁ ଦେଖୁଛ କେମିତି ଚାଟୁଛନ୍ତି, ସିଂହ ତାର ଆମିଷ ଖାଉଛି, ତାର ଛୁଆ କେମିତି ସେ ସ୍ନେହ କରୁଛି, କିଏ ସ୍ନେହ କରୁନି? ଗୋଟେ ତାମସ ପ୍ରାଣୀ ତାର ପିଲା ଛୁଆକୁ ସ୍ନେହ କରୁଛି, ମନୁଷ୍ୟ କେମିତି ସ୍ନେହ କରିବ? ସେଥିପାଇଁ ଏ ଜଗତରେ ଗୋଟେ ବ୍ୟଗ୍ରତା ନାହିଁ, କାହା ଅନ୍ୟକୁ ସୁଖୀ କରିବାର ଯୋଉ ଗୋଟେ ପ୍ରାଣ କାନ୍ଦୁଛି ବ୍ୟଗ୍ରତା, ଇଏ କେବଳ ମାର ଥାଏ। ସେଥିପାଇଁ ପ୍ରଭୁପାଦ କହିଛନ୍ତି ଯେ ତୁମେ କେବଳ ଯଦି ପ୍ରେମର ଗୋଟେ କିଛି ଯାହା କୁହନ୍ତି ଆଭାସ ଦେଖିବା ପାଇଁ ଚାହୁଁଛ, ସେଟା କେବଳ ମା ପାଖରେ ଟିକେ ଅଛି, ଆଉ କାହା ପାଖରେ ନାହିଁ। ବାପା ନା ବି କୁହାହେଲାନି, ମା କଥା କୁହା କିଞ୍ଚିତ ଅଛି, ସେ ଜଗତର ଜିନିଷ ନାହିଁ, ମାନେ ତାର ଆଭାସଟା ତୁମେ ଦେଖିପାରିବ, ଗୋଟେ ରିଫ୍ଲେକ୍ସନ ମା ପାଖରେ ଅଛି। ଯଶୋଦ ମା ତାଙ୍କର ବ୍ୟଗ୍ରତା ଆସିଛି, ସେଥିପାଇଁ ସରଦ ସେବା କରୁଛନ୍ତି, ନିଜେ ସ୍ୱୟଂ ନିର୍ମମନ୍ଥ ଦଧି ଜାନି ଚାନି ଜାନି କାନି ଚ ଗୀତାନି ଜାନି ଜାନି ହ ଗୀତାନି ତଦବାଲ ଚରିତା ଆନି ଚ। ନିଜେ ଗୀତ ନିବନ୍ଧନ କରି ଗାଇ ଦଉଛନ୍ତି ପ୍ରୀତିରେ, ବାଲ୍ୟ ଲୀଳା ସବୁ ଗାଉଛନ୍ତି, କିମ୍ବା କବିମାନେ ପ୍ରସିଦ୍ଧ କବିମାନେ ବ୍ରଜରେ ଯୋଉ କବିମାନେ ଥିଲେ ସେମାନେ ସବୁ ରଚନା କରିଛନ୍ତି, କୃଷ୍ଣଙ୍କ ଲୀଳାକୁ ରଚନା କରିଛନ୍ତି। ଯେମିତି ଆମର ବୈଷ୍ଣବ କବିମାନେ ଅଛନ୍ତି, ଶହ ଶହ ବୈଷ୍ଣବ କବିମାନେ ଶୁଣିଥିଲେ, ଚୈତନ୍ୟ ମହାପ୍ରଭୁଙ୍କର ପୂର୍ବବର୍ତ୍ତୀ ଏବଂ ଚୈତନ୍ୟ ମହାପ୍ରଭୁଙ୍କର ପରବର୍ତ୍ତୀ, ଶହ ଶହ ବୈଷ୍ଣବ ପୋଏଟ୍ସ ସେମାନେ ମହାପ୍ରଭୁଙ୍କର ବିଭିନ୍ନ ଲୀଳାକୁ ସବୁ ଚିନ୍ତନ କରିକି ସବୁ ପ୍ରକଟ, ତାଙ୍କ ପାଖରେ ସବୁ ଲୀଳା ପ୍ରକଟ ହେଇଛି, ସବୁ ରଚନା କରିଛନ୍ତି। ଜଣଙ୍କର ଯେଉଁ ଭଗବତ ଅଭିନିବେଶ, ଭଗବାନଙ୍କ ପ୍ରତି ଯୋଉ ଭଲ ପାଇବା, ଭଗବାନଙ୍କର ତାର କନସିୟସନେସ୍, ପୂର୍ବ ଶବ୍ଦ କହିଲେ କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନାରେ ଆସିଲା ପରେ ଯାହାର ଯେଉଁ ଗୁଣର ବିକାଶ ହୁଏ ସେଇଟା କୃଷ୍ଣ, ସେଇଟା ହେଉଛି କୃଷ୍ଣଙ୍କ ସେବାରେ ଲାଗେ। ଜଣେ ପୁରା କୃଷ୍ଣ ଚେତନଶୀଳ ହେଇଗଲା ପରେ ଜଣେ ଗୋଟେ ଭଲ ରାଇଟର ହେଲା, ସେଟା ଜଗତର ଉପକାର ବି ହବ, ସିଏ ହେଉଛି କଣ କୃଷ୍ଣ ଚେତନଶୀଳରେ ସେଟା ଲେଖିଲା। ଚେତନାଟା ତ କୃଷ୍ଣ ଚେତନାରେ କୃଷ୍ଣ ନାହାନ୍ତି, ମନ ବୁଦ୍ଧିରେ କୃଷ୍ଣ ନାହାନ୍ତି, ସିଏ ସବୁ ଯାହା ସବୁ ହବ ସେ ଶୁଦ୍ଧ ଭକ୍ତିର ହେଇପାରିବନି, ଶୁଦ୍ଧ ଭକ୍ତି ସ୍ତରକୁ ଆସିପାରିବନି। ପୂର୍ବରୁ ଯୋଉ ଆଚାର୍ଯ୍ୟମାନେ ସବୁ ରଚନା କରିଛନ୍ତି, ଯେମିତି ଆଜିକାଲି କବି ଗୁଣ ବି ଲୋକମାନଙ୍କର ଅଛି, ସବୁ ବହୁତ ଗୀତ ଲେଖି ପକାନ୍ତି, ଆଜିକାଲି ବାହାରୁନି କ'ଣ ସେଇଟା ସବୁ ଆସୁ କବି, ବିଭିନ୍ନ ପ୍ରକାର କବି ସବୁ ଗୀତ ଲେଖୁଛନ୍ତି, କିନ୍ତୁ ରାଇଟର ଆଉ ସେମିତି ନାହାନ୍ତି। ପୂର୍ବରେ ଯୋଉ ସବୁ ଭକ୍ତମାନେ ସବୁ ଥିଲେ, ଏ ଯୋଉ ଉଠିଲୁ ଗୋଟେ ବେଗି କାହିଁକିରେ ଦଧି ମନ୍ଥାଇ ଦେବୁ ନାହିଁକିରେ, ଯୋଉ ସବୁ ଶ୍ରୀ ଗୋପାଳକୃଷ୍ଣଙ୍କର, ଗୋପାଳକୃଷ୍ଣଙ୍କର ସେ ଭଜନ, ବନମାଳୀଙ୍କର, କବି ସୂର୍ଯ୍ୟ ବଳଦେବ ରଥଙ୍କର, ସବୁ ତାଙ୍କ ଏପରିକି ଯୋଉ ପୂର୍ବର ଯୋଉ ରାଧାନାଥ ରଥ ହରିକା ସବୁ ଥିଲେ, ଯୋଉ ସବୁ ପ୍ରକୃତି କବି ଥିଲେ, ସେ ସବୁ ଚିଲିକା ବୋଲି ଜଣେ ଆମ ପଢ଼ୁଥିଲୁ, ସବୁ ଚିଲିକାର ଦୃଶ୍ୟ ବର୍ଣ୍ଣନା କରୁଥିଲେ, ଯୋଉ ସବୁ ଲେଖା ସବୁ ସେମାନେ ସବୁ ଲେଖୁଥିଲେ, ତାଙ୍କ ଯୋଉ ୱାର୍ଡିଂ ଗୁଡ଼ାକ ସାହିତ୍ୟର ଯୋଉ ୱାର୍ଡିଂ ଗୁଡ଼ାକ ଶବ୍ଦ ଯୋଉ ବ୍ୟବହାର କରୁଥିଲେ, ତାଙ୍କ ହୃଦୟ ଗୋଟେ ରସ ଥିଲା। ମାନେ ବିଭିନ୍ନ ପ୍ରକାର କବି ସବୁ ଥିଲେ, ଗଣ କବି, କଣ କୁହନ୍ତି ଭକ୍ତ କବି, ପ୍ରକୃତି କବି, ତାର ଡେଜିଗ୍ନେସନ ନାହିଁ, ସବୁ ସବୁ ଲେଖା ହେଇଥିବ ପ୍ରକୃତି କବି, ସବୁ ସବୁ ସମସ୍ତଙ୍କର ମାନେ ସେ ପ୍ରକୃତି ଉପରେ ଏତେ ଧ୍ୟାନ କରୁଥିଲେ, ଏତେ ରିସର୍ଚ୍ଚ କରୁଥିଲେ, ତାଙ୍କ ଚେତନାଟା ପ୍ରକୃତି ପ୍ରକୃତିସ୍ଥ ହେଇଯାଇଥିଲା, ଗୋଟେ ବୃକ୍ଷକୁ ଦେଖୁଥିଲେ ଚିନ୍ତା କରିଦେଉଥିଲେ। ଆମର କୃଷ୍ଣ ଚେତନାଟା ସେୟା, ବହୁତ ପ୍ରକାର ବ୍ୟବସାୟତ୍ମିକ ବୁଦ୍ଧି ନହେଲେ କୃଷ୍ଣଙ୍କୁ ମିଳିବେ, ସେଥିପାଇଁ ଭଗବାନ କହିଲେ ବ୍ୟବସାୟତ୍ମିକ ବୁଦ୍ଧି, ଅବ୍ୟବସାୟତ୍ମିକ ବୁଦ୍ଧି ହେଲେ ହବନି, ବହୁତ କିଛି ମ୍ୟାନେଜ୍ କରିବାକୁ ଚେଷ୍ଟା କରି କୃଷ୍ଣ ପାଇବା ପାଇଁ ଇଚ୍ଛା କରିବା ଉଚିତ ନୁହେଁ, ବହୁତ କିଛି ଆମେ ମ୍ୟାନେଜ୍ କରିବା ପାଇଁ ଚାହୁଁଛେ, ବହୁତ କିଛି ମ୍ୟାନେଜ୍ କରିକି କୃଷ୍ଣଙ୍କୁ ମ୍ୟାନେଜ୍ କରିହବନି, କୃଷ୍ଣ ବିଶ୍ୱକୁ ମ୍ୟାନେଜ୍ କରୁଛନ୍ତି ନା, ଗୋଟେ ବଡ଼ ଲୋକ ପାଖରେ ଯିଏ ରହିବ ସେ ଆଉ ସବୁ ଜିନିଷ ମ୍ୟାନେଜ୍ କରି ବଡ଼ ଲୋକର ସେବା କରିପାରିବନି, ତାକୁ ପ୍ରଥମ କାମ ହେଲା ବଡ଼ ଲୋକର ସେବା କରିବାକୁ ପଡ଼ିବ। ବହୁତ ଲୋକ ମ୍ୟାନେଜ୍ କରିବା, ମୁଁ ଘର ଘର କଥା ବୁଝିବି, ସବୁ ଜିନିଷ ବୁଝିବି, ତାପରେ କୃଷ୍ଣଙ୍କୁ ମୁଁ ଭଲ ପାଇ ବୁଝିବି, ଏଟା ସମ୍ଭବ ହବନି, ଏଟା ହବନି। ବର୍ତ୍ତମାନ ବର୍ତ୍ତମାନ ପିରିୟଡ଼ରେ ମୁଁ କହୁଛି, କାରଣ ଏତେ ରେସ୍ପନ୍ସିବଲ, ଗୋଟେ ଜଣେ ଗୃହସ୍ଥର ଏତେ ରେସ୍ପନ୍ସିବଲ ପଡ଼ିଗଲାଣି, ତାକୁ ଚାକିରି କରିବାକୁ ପଡ଼ିବ, ପିଲା ପାଇଁ ଧନ ରୋଜଗାର କରିବାକୁ ପଡ଼ିବ, ସ୍କୁଲକୁ ପଠାଇବାକୁ ପଡ଼ିବ, ମାର୍କେଟିଂ କରିବାକୁ ପଡ଼ିବ, ଆଉ ଆଜିକାଲି ଗୋଟେ ନାରୀର ତାର ସେତିକି ପେସେନ୍ସ ନାହିଁ ଗୋଟେ ପରିବାରକୁ ଚଳାଇବା ପାଇଁ, ଗୋଟେ ପରିବାରକୁ ସମ୍ପୂର୍ଣ୍ଣ ତାର ପିଲା ଛୁଆକୁ ମ୍ୟାନେଜ୍ କରିବା ପାଇଁ, ପିଲାଙ୍କୁ ଧରିବା ପାଇଁ ହେଲେ ଗୋଟେ ଛୁଆକୁ ଧରିବାକୁ ହେଲେ ସ୍ୱାମୀ ଅଧା ଟାଇମ୍ ଧରୁଛି, ହୁଏ ଯେ ଆମର ଆମେ ଦେଖୁଛୁ ଛଅଟା ସାତଟା ପିଲାମାନେ ଗୋଟେ ଗୋଟେ ମା ସମ୍ଭାଳୁଥିଲା, ରୋଷେଇ କରୁଥିଲା, ଜମି ସେଥିରେ ଗୋବର ଘସି ପାରିକି ବାଡ଼ି ବଗିଚା କରିକି ପାଣି ଦେଇକି ସବୁକିଛି ଗାଈ ଗୋରୁ ଖାଇବାକୁ ଦେଇକି ପିଲା ଛୁଆଙ୍କୁ ଦେଇକି ସେ ପୁଣି ଘର ମ୍ୟାନେଜ୍ କରୁଥିଲା। ବର୍ତ୍ତମାନ ଗୋଟେ ଭକ୍ତି କରିବା କେତେ ବଡ଼ ଚ୍ୟାଲେଞ୍ଜ, ବହୁତ ବଡ଼ ଚ୍ୟାଲେଞ୍ଜ, ସ୍ପେଶାଲି ଗ୍ରସ୍ତମାନଙ୍କ ପାଇଁ। ଗ୍ରସ୍ତ ଜଣ ଧନ ରୋଜଗାର କରିବାକୁ ପଡ଼ିବ, ସେଥିପାଇଁ ମିନିମମ୍ 6 ଆୱାର, ଛଅ ଘଣ୍ଟା ତ ଚାକିରିଟା ମିନିମମ୍ ପଳେଇବ, 10 ରୁ 4 ହେଇଛି, କେତେ ଘଣ୍ଟା ହଉଛି, 6 ଘଣ୍ଟା ପଳେଇଲା, 6 ଘଣ୍ଟା ନାହିଁ, 2-2 ଘଣ୍ଟା ଏକ୍ସଟ୍ରା ଧରନ୍ତୁ, 6-10ଟାରୁ ମାନେ ବାହାରିବେ ମାନେ ଆପଣ 9ଟାରୁ ଫେରିପାର ହେଲେଣି, ଗାଧାଗାଧି କରିବେ, ସେ ସମୟରେ ନା ଭୋଜନ କରିବ ନା ଘର କାମ କରିବ, ଗାଧେଇବେ, ଲୁଗାପଟା ସଫାସଫି କରିବ, ଅଫିସ ଯିବେ, ପୁଣି ଆସିଲା ବେଳକୁ ଯିବା ଆସିବା ସେ ଘଣ୍ଟେ ଗଲା, ଜଣେ 8 ଘଣ୍ଟା ଜଣଙ୍କର ଟାଇମ୍ ଚାଲିଗଲା, 8 ଘଣ୍ଟା କେଉଁଥିରେ ଗଲା, ଗୋଟେ ସିରିୟସ୍ ମ୍ୟାଟରରେ ଗଲା, ଟଙ୍କା ଯିଏ ରୋଜଗାର କରୁଛି ସେ ଯେତିକି ଫୋକସ ରୋଜଗାର, ଯେ ଫୋକସ ନ ଦେଉ ତା ରୋଜଗାର ହେଇପାରିବନି, ତ ତାର ଆକ୍ଚୁଆଲି ଯୋଉ ମାନେ ଯାହା କୁହନ୍ତି ଗୋଟେ ଦିନର ତାର ବୁଦ୍ଧିର ଯୋଉ ସାର ଜିନିଷଟା କିଏ ନେଇଗଲା, ଅର୍ଥ ରୋଜଗାର କରି ଚାଲିଗଲା। ଏତେ କିନା ଜଣେ ଚାଷ କରିଛନ୍ତି, ସେ ଟିକେ କେତେ ସମୟ ଖଟିଲେ, କେତେ ଦିନ ଖଟିଲେ, ଟ୍ରାକ୍ଟର ଆଣିଲେ ଘୁରେଇ ଦେଲେ, ହଳ କରିଦେଲେ, ସେ ଗୋଟେ ଖାଲି 15 ମିନିଟ୍ ଲାଗୁଛି, ଗୋଟେ ଏକର 2 ଏକର ଅଧଘଣ୍ଟା ଘୁରେଇ ଦେଲା, ରୋଇଦେଲା, ଗୋଟେ ଦିନ 2 ଦିନ ଲାଗିଲା, ଶେଷ, ବର୍ତ୍ତମାନ କିଛି ନାହିଁ, ଆରାମସେ ବୁଲୁଛନ୍ତି, ଆଗରୁ 1 ଏକର ହଉଥିଲା ନା, ପୁରା ଆରାମସେ ବୁଲୁଛି, ହେଲେ ଆସୁଛନ୍ତି ଦିନରେ ଆସିଲେ ଟିକେ ବୁଲିଦେଇକି ଚାଲିଗଲେ, ପ୍ରଚୁର ସମୟ ମିଳୁଥିଲା। ବର୍ତ୍ତମାନ ସେମିତି ହେଲେ କି ଚଳେଇବି ପାରିବେନି, ବର୍ତ୍ତମାନ ଯୋଉ ଷ୍ଟାଣ୍ଡାର୍ଡ ବଢ଼ିଗଲାଣି, ବା ତେଣୁ ବୁଦ୍ଧିଟା ପଳେଇଗଲା, ଯୋଉ ସାର ଜିନିଷଟା ପଳେଇଗଲା କେମିତିରେ, ଅଫିସରେ ଅର୍ଥ ରୋଜଗାର କରିବାରେ, ଆଚ୍ଛା ତାର ରିଆକ୍ସନଟା ରହିଲା, 8 ଘଣ୍ଟା ଯୋଉ ଅଫିସରେ ରହିକି ଅର୍ଥ ରୋଜଗାର କରିବା ସମୟରେ ଯୋଉ ବୁଦ୍ଧିଟାକୁ ଯୋଉ କାମଟା କରିଛନ୍ତି, ତାର ପ୍ରତିକ୍ରିୟାଟା କ'ଣ ମୁଣ୍ଡ ଭିତରେ ପଳେଇଗଲା, କୋଉ ଅଫିସର କ'ଣ କହିଛି, କୋଉଠି ବିଲ୍ଟା ଭୁଲ ହେଇଗଲା, କୋଉଠି କ'ଣ ହେଇଛି, କୋଉ ଚ୍ୟାନେଲଟା ପାସ୍ ହେଲାନି, କୋଉଠି କ'ଣ ହେଇଛି, ମୋତେ କାଲିକି ସେଇ କାମଟା, ତାର ଇମ୍ପ୍ରେସନଟା ରହିଲା କ'ଣ, ସେଟା ଯେତେବେଳେ ଆସିକି ଟିକେ ସ୍ପିରିଚୁଆଲ କାମ କରିବ ତାର ସେଟା ବାହାରିଲା, ଜପମାଳ ଧରି ସେଟା ବାହାରିଲା, ରି ସାର୍ କହିଥିଲେ ଏଟା ବିଲ୍ଟା ପାସ୍ ହେଲାଣି, କ'ଣ କରିବ, କାଲି ଅସୁବିଧା ହବ, ଏଟା ସରିଲାନି ଖାତାଟା, ଏଟା ଅଡିଟ୍ ହବ, ଏଟା ଅଫିସର ଆସିବ, ସେଠି ସେ ଗୋଟେ ଟୁର୍ ଆସିବ, ଏଟା ଜପମାଳ ଧରି ଆସିବ, ରେସ୍ପନ୍ସିବୁଲ ଗୁଡ଼ା ରହିଯାଉଛି ନା, ଜଣଙ୍କୁ ରେସ୍ପନ୍ସିବୁଲ ରହିଯାଉଛି, ତାହେଲେ ସେ ଭଜନ କେତେବେଳେ କରିବ, ତାର ଯେତେବେଳେ ଭଜନ ଗୋଟେ ମିକ୍ସ, ସବୁବେଳେ ଗୋଟେ ମିକ୍ସ ହବ, ମାନେ କିଛି କିଛି ଟିକେ କରିଥିବ, ପୁଣି ତାର ଗୋଟେ ଭାବନା ଚାଲି ଆସିବ, ପୁଣି ଘରେ ଆସିକି କହିଦେବେ ଏଇ ଜିନିଷଟା ନାହିଁ, ଘରେ ବି ଗୋଟେ ରେସ୍ପନ୍ସିବିଲ ଅଛି ନା, ପିଲା ଛୁଆ ଅଛନ୍ତି ନା, ଆକ୍ଚୁଆଲି ଗୋଟେ ଚ୍ୟାଲେଞ୍ଜ, ଶୁଦ୍ଧ ଭକ୍ତି ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ। ସେଥିପାଇଁ ଗୁରୁଦେବ ପୁରା ସ୍ପଷ୍ଟ କହୁଥିଲେ ଯେ ଗ୍ରେସ୍ତ ଲାଇଫ୍ରେ ଇଫ୍ ସମାନ ଇଜ୍ ଭେରି ସିରିୟସ୍ ଆଣ୍ଡ ସ୍ଲୋ ପ୍ରୋଗ୍ରେସ୍, ଇଫ୍ ଇଜ୍ ନଟ୍ ସିରିୟସ୍ ନୋ ପ୍ରୋଗ୍ରେସ୍, ପୁରା ଷ୍ଟ୍ରେଟ୍। ଗ୍ରସ୍ତ ଜୀବନ ଯେ ବହୁତ ସିରିୟସ୍, ସେ ତାର ଟିକେ ପ୍ରୋଗ୍ରେସ୍ ହବ, ଯେ ସିରିୟସ୍ ନ ତାର ବିଲକୁଲ ପ୍ରୋଗ୍ରେସ୍ କିଛି ହବନି। ସିରିୟସ୍ ଅର୍ଥ ଗୋଟେ ତାର ତାର ଜୀବନ ଗୋଟେ ବ୍ରହ୍ମଚାରୀ ଭଳିଆ, ସକାଳୁ ଉଠିବା ପୁରା ସେଇ ଟାଇମ୍ ମେଣ୍ଟେନ୍ କରିବ। ଯେଉଁମାନେ ସିରିୟସ୍ ଗ୍ରସ୍ତ ସେମାନେ ପୁରା ସବୁ ମନ୍ଦିର ବେସରେ ରୁହନ୍ତି, କାହିଁକି ନା ମୋତେ ସକାଳୁ ଉଠିବି ମଙ୍ଗଳାରତୀ ପଳେଇଗଲି, ଅଫିସ ଯିବା ପୂର୍ବରୁ ଚାଟିଂ ସାରିଦେବି, ସେମାନେ ସବୁ ବହୁତ ସିରିୟସ୍, ନହେଲେ ଦର୍ଶନ କରିହବ ନା, ଷୋଳମଳା ଜପ ସାରିଆ କଷ୍ଟ ହେଇଯିବ, ଅଲଗା କ'ଣ ସେ କରିବି, ଜୀବନଟା ସେମିତି ହେଇଗଲେ ବର୍ତ୍ତମାନ କରିପାରିବେ। ଏ ଶୁଦ୍ଧ ଭକ୍ତି ଆଚରଣ କରିବାଟା କେତେ କଠିନ ହେଇଯାଇଛି, ସେଥିପାଇଁ ପ୍ରଭୁପାଦ ଇନଷ୍ଟିଟ୍ୟୁସନ୍ କରିକି ବହୁତ ପ୍ରକାର ଫ୍ୟାସିଲିଟିଜ୍ ଦେଇଛନ୍ତି, ବହୁତ ପ୍ରକାର ଫ୍ୟାସିଲିଟି ଦେଇଛନ୍ତି, ତୁମେ ଆଟ୍ଲିଷ୍ଟ ବଞ୍ଚିଯିବ, କିଛି କରିପାରିବ, ଯଦି ଆର୍ଲି ରିଟାୟାରମେଣ୍ଟ ତୁମେ ନେଇପାରିଲ, ତୁମ ଅବଶିଷ୍ଟ ସମୟଟା କେବଳ ଭଗବାନଙ୍କ ପାଇଁ ଦେଇପାରିଲ, ନିର୍ମଳ ଗୋଟେ ଭଜନ କଲ, ତାହେଲେ କିଛି କରିପାରିବ। ଆଉ ବ୍ରହ୍ମଚାରୀ ଜୀବନରେ କ୍ୟାଲସ ହବା ଉଚିତ ନୁହେଁ, ତାଙ୍କର ସମୟ ନାହିଁ, ସେମାନେ ବହୁତ ବିଜି ରହୁଛନ୍ତି, କରିପାରୁନାହାନ୍ତି। ଆଉ ବ୍ରହ୍ମଚାରୀ ଗୋଟେ ମ୍ୟାନେଜମେଣ୍ଟ ରହିଲା, ସେ ଯଦି କ୍ୟାଲେସ୍ ନେଚର ରହିଲା, ଗୋଟେ ତା ମୋର କିଛି ପ୍ରୋବ୍ଲେମ ନାହିଁ, ବାହାର ହେଲେନି, ମୋର କିଛି ଲୋଡ଼ ନାହିଁ, ତାର ଏଟା ଗୋଟେ ରହିଲା ଅସୁବିଧା ଜିନିଷ, ସେଥି ସେଇଟାକୁ ସିରିୟସ୍ ନ ହବ, ତାର ବିଷୟରେ ପ୍ରୋଗ୍ରେସ୍ ହେଇପାରିବେ। ଏଇଟା ସିରିୟସ୍ ସ୍ପିରିଚୁଆଲ ଲାଇଫ ମାନେ ସବୁ ଗୋଟେ ସିରିୟସ୍ ଜିନିଷ, ଗୋଟେ ବ୍ୟଗ୍ରତା ସବୁ ଗୋଟେ ଦୁଃଖକର। ଯେଟା ବାହା ହବ ଗୋଟେ ଭୋଜି ଦବାକୁ ପଡିବ, ଗୋଟେ ଏଟା ସବୁବେଳେ ବାହାର ଦାୟିତ୍ୱଟା କଣ, ସବୁବେଳେ ଖାଇବନି ଶୋଇବନି, ଗୋଟେ ହେଭି ବର୍ଡନ ଲାଗେ। କିନ୍ତୁ ଭକ୍ତିର ଯେଉଁ ଦାୟିତ୍ୱଟା ପ୍ରକୃତରେ ଜଣେ ବ୍ୟଗ୍ରତାର ସହିତ ପ୍ରତ୍ୟକ୍ଷ ସେତେବେଳେ କରିବ ତାକୁ ଆନନ୍ଦ ଲାଗେ। ଏତିକି ଡିଫରେନ୍ସ। ଆପଣ ଭାବନ୍ତୁନି ଯେ ଆମେ ଏଠି 20 ଜଣ ରହୁଛୁ ବା 15 ଜଣ 20 ଜଣ ଆମେ ରହୁଛୁ, ଗୋଟେ 20 ଜଣ ଫ୍ୟାମିଲି ଯିଏ ଚଳ ତାକୁ ପଚାର, ସେ 20 ଜଣ ମେମ୍ବରଙ୍କ ଭିତରେ ତାଙ୍କର ଘରଟା ଗୋଟେ ଚଳେ, ଏଇଟା କେତେ କେତେ ହାର୍ଡଲ୍ସ, କେତେ ଫାଇଟିଂ ହୋ ହାଲା ଢୋ ଢା ଚାଲିଛି। ଫେର ଆସି ତାଙ୍କର ପୁଣି ରେସ୍ପନ୍ସିବିଲ, କିଏ କେତେବେଳେ ଉଠୁଛି, କିଏ କେତେବେଳେ କଣ କରୁଛି। କିନ୍ତୁ ଏଠି ଯଦି ଆଶ୍ରମ ଜଣେ ରହୁଛି, ଭଗବାନଙ୍କର ସେବା ଜଣେ କରୁଛି, ଏଠି ପ୍ରତିଦିନ ପ୍ରତି ସେବା ସେ ସମୟରେ ସେ ଠିକ୍ ସେ ଜିନିଷ ରହିବ, ରେସ୍ପନ୍ସିବିଲ ନେବାକୁ ପଡୁଛି। ଏଥିରେ କି ବୋର୍ ଫିଲ୍ ହୁଅନ୍ତିନି, ଭଗବାନଙ୍କ ପାଇଁ ଯେତେବେଳେ ଗୋଟେ ଜଣେ ଦାୟିତ୍ୱ ନିଏ, ତାର ଭକ୍ତିର ମୂଲ୍ୟ ବୁଝିକି, ସେବାର ମୂଲ୍ୟ ବୁଝିକି, ସେତେବେଳେ ତାକୁ ଆଉ ବୋର୍ ଫିଲ୍ ହୁଏନି। ସେ ଆଳସ୍ୟ ବା କଣ କୁହାଯିବ ଜାଗ୍ରତା ତା ମନ ଭିତରେ ଆସେ, ବ୍ୟଗ୍ରତା ଆସେ, କେମିତି କୃଷ୍ଣଙ୍କୁ ଆହୁରି ସୁଖ ଦେବି। ତେଣୁ ଯଶୋଦା ମାତା ଜାଣି ଜାଣି ହ ଗୀତା ଆନି ତଦବାନ ଚରିତା ଆନି ଚ, ଏଇ କବି କଥା ମୁଁ କହୁଥିଲି। ବହୁତ କବିମାନେ ସବୁ ଭଜନ କରୁଥିଲେ, ରଚନା ଲେଖୁଥିଲେ, କଣ କୌଣସି ବଦ୍ଧ ଜୀବ ସେ ସବୁ କିଛି ଲେଖିପାରିବେ, ସେଟା ସବୁ ମନ ଧର୍ମ, ତା ହୃଦୟରେ ତାର ଚେତନରେ ଯାହା ଥିବ ସେ ସେଇଟା। ଆମେ ଯେମିତି କହୁଥିଲେ ନା ପ୍ରକୃତି କବି, ସେ କଣ ଭକ୍ତ ପ୍ରକୃତିକୁ ସେମାନେ ଦର୍ଶନ କରି, ସେ ଭକ୍ତି ସବୁ ଭକ୍ତ ବୈଷ୍ଣବ ମାନେ ରହିଲେ ସେମାନେ ପୁରା ସବୁ କୃଷ୍ଣ ଲୀଳାରେ ମଜିକି ରହୁଥିଲେ, ସେଥିପାଇଁ ଏସବୁ ଲେଖୁଥିଲେ। ଭକ୍ତି ପ୍ରତି ଯୋଉ ରହିଛି ଏଭଳିରେ ଆମର ଯୋଉ ଭକ୍ତିଟା, କାହିଁକି ଭକ୍ତି ଆସୁନି, ଏ ଭକ୍ତିର ବୃତ୍ତି, ଭକ୍ତି ବୃତ୍ତି ହୃଦୟ ଭିତରେ ଆସିବା ପାଇଁ ଯେତେ ପ୍ରକାର ପ୍ରୋସିଜର ରହିଲା, ସବୁଠୁ ସର୍ଟକଟ ବା କୁହନ୍ତି ସିଧାସଳଖ ରାସ୍ତା ଏଇଟା ରହିଲା ଆଚାର୍ଯ୍ୟଙ୍କ ଆନୁଗତ୍ୟରେ ପ୍ରଥମେ ଶ୍ରବଣ। ଯିଏ ଯେତେ ଶ୍ରବଣ କରିପାରିବ, ଆଉ ଶ୍ରବଣ ନାମ ଭଗବାନଙ୍କର ନାମ କୀର୍ତ୍ତନ କରିବ, ସେ ସେତେ ଧୀରେ 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 ତାର ବୁଦ୍ଧିରେ ତାର ଯୋଉ ଜାଗ୍ରତା ରହିଛି, ଯୋଉ ଭୌତିକତା ରହିଛି, ସେଟା ବିଦୃତ ହବ। ଯଦି ଗୋଟେ ଛୋଟ ପିଲାକୁ, ଗୋଟେ ଛୋଟ ପିଲାକୁ ତୁମେ 10 ଥର ଗୁଆଏ ସେଟା ଖାଇବୁନୁ, ଚକୋଲେଟ୍ଟା ଖାଇବୁନୁ, ସେ କଣ ଶୁଣିଦେଉଛି? 20 ଥର 25 ଥର କାନ୍ଦିଲେ ବି, ତାର ଦାନ୍ତ ବିନ୍ଧିଲେ ବି, କେତେ କଣ ହେଲେ ବି, ପେଟ କାମୁଡ଼ିଲେ ବି ଛାଡ଼ିବନି। ଗୋଟେ ଛୋଟ ପିଲା ଦେଖୁନାହାନ୍ତି, ତା ଦାନ୍ତ ଖସି ପଡ଼ିବନି, ତା ପେଟ ପୋକ ଖାଇବନି, ନା ଦାନ୍ତ ପୋକ ଖାଇବନି, ପେଟ କାମୁଡ଼ୁଥିବ, କେତେ ପ୍ରୋବ୍ଲେମ ହଉଥିବ, ପୁଣି ବି ସେ ଛାଡ଼ିବନି ଚକୋଲେଟ୍। ତା ପାଇଁ ଗୋଟେ ତା ମା ତାକୁ କେତେ କେତେ ବାର କହି 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 ତାକୁ ଛଡ଼ଉଛି। ସେଭଳି ଗୋଟେ ଗୋଟେ ବୁଦ୍ଧିର ମନ ମନ ବୁଦ୍ଧିର ଯୋଉ ଜାଗ୍ରତା ରହିଛି, ଭୌତିକ ଅଭିନିବେଶ ରହିଛି, ଏଟା ଏତେ ଶୀଘ୍ର ଯିବନି। କିଏ କିଛି ଗୋଟେ ପଢିଦେଲା ଜାଣିଦେଲା ତମର ଭାବନ୍ତୁନି ସେ କହିଦେଉଛି ସେ ହେଇଗଲା ଗୋଟେ ପରଫେକ୍ଟ ପର୍ସନ୍, ନୁହଁ, ହେଇପାରିବନି। ତାକୁ ଆଚାର୍ଯ୍ୟ କଥା ବାରମ୍ବାର ବାରମ୍ବାର ଶ୍ରବଣ କରିବାକୁ ପଡିବ, ମନନ କରିବାକୁ ପଡିବ, ଚିନ୍ତନ କରିବାକୁ ପଡିବ, ପ୍ରାର୍ଥନା କରିବାକୁ ପଡିବ, ଖାଲି ବୁଦ୍ଧିର ଜାଗ୍ରତା ଯିବା ପାଇଁ। ବୁଦ୍ଧିରେ ଯୋଉ ପଶିକି ରହିଛି ଆମ ମନ ବୁଦ୍ଧି ଭିତରେ ଗୋଟେ ବୁଦ୍ଧି ରହିଛି, ମନଧର୍ମ ରହିଛି, ନିଜର ରୁଚି ରହିଛି, ଏଗୁଡ଼ା ଏତେ ଶୀଘ୍ର ଯିବନି। ବାରମ୍ବାର ବହୁ ପ୍ରାର୍ଥନା ଦରକାର, ବହୁତ ପ୍ରାର୍ଥନା ଦରକାର। ଗୋଟେ ଜୀବକୁ ଯେମିତି ଗୋଟେ ଗଣ୍ଠି ଦେଖୁଛ ନା ରସିରେ, ରସିରେ ଗୋଟେ ଗଣ୍ଠି ସେଟା କଣ ଆମର ଯୋଉ କି ରସି ଏଟା କହୁଛ, ନଡ଼ିଆ କଥା ରସି ଗଣ୍ଠି ପକଉଛ, ଯେତେ ପ୍ରକାର ସୂତା ରହିତ ପାଣ ତୁମେ ଗଣ୍ଠି ସବୁ ପକାଅ, ଦେଖ କେତେଟା ଗଣ୍ଠି ହେଇଛି, ଆରାମସେ ଖୋଲିଛି। କିନ୍ତୁ ପ୍ଲାଷ୍ଟିକ ସୂତାର ଯୋଉ ଗଣ୍ଠି ଗୁଡା ସେଟା କେମିତି ଖୋଲିଯିବ, ସାଙ୍ଗେ ସାଙ୍ଗେ ଖୋଲିଯିବ। ଆଚ୍ଛା ଯୋଉ ଝୋଟର ଯୋଉ ଗଣ୍ଠି ଗୁଡାକ ସେ ଭିଡ଼ି ଯାଇଛି, ତାକୁ ଖୋଲିପାରିବେ ଏତେ ଶୀଘ୍ର ତା ଗଣ୍ଠି, ତା ଗ୍ରନ୍ଥି ଗୁଡାକ ନା ଆମର ସେ ହୃଦୟ ଗ୍ରନ୍ଥି, ଭିଦ୍ୟନ୍ତ ହୃଦୟ ଗ୍ରନ୍ଥି ଲେଖାଗଲା ଭାଗବତମରେ, ହୃଦୟରେ ସବୁ ଗ୍ରନ୍ଥି ରହିଛି। ହୃଦୟଟା ତ ମାନେ ଦେହଟା ତ ଗୋଟେ ଗ୍ରନ୍ଥି ଗୁଡା ସୁନାଡ଼ ଗୁଡା ଭର୍ତ୍ତି ହେଇକି ରହିଛି, ହୃଦୟ ଭିତରେ ଗ୍ରନ୍ଥି ରହିଛି। ଗ୍ରନ୍ଥି ମାନେ ବହୁତ ପ୍ରକାର ଅନର୍ଥ, ବହୁତ ପ୍ରକାର ଭାବନା, ବହୁତ ପ୍ରକାର ଜିନିଷ ରହିଛି। କାହାର ସନ୍ଦେହ, କାହାର ବିଶ୍ୱାସ ଶୁଣି, କାହାର ଭଲ ଲାଗୁନି ମନ, କାହାର କରିବା ପାଇଁ ଇଚ୍ଛା ହଉନି, କାହାର ଗୋଟେ ଉତ୍ସାହ ନାହିଁ, କାହାର ଭୟପୂର୍ଣ୍ଣ ଜୀବନ, ଗୋଟେ ମଣିଷର ହୃଦୟ ଭିତରେ କେତେ ପ୍ରକାର ଭାବନା, ଏଇଟା ଗ୍ରନ୍ଥି କୁହାଯାଏ। ତ ଖୋଲି ପାରିବନି। ଯେତେବେଳେ ତୁମ ଗଣ୍ଠିଟା ଖୋଲୁଛ କଣ ହଉଛି ନା ବିରକ୍ତି ଲାଗୁଛି, କାଟି ଦିଅ ତାକୁ, ତ କାଟି ଦିଅ ସାଙ୍ଗେ ସାଙ୍ଗେ। ଉଦାହରଣଟା ବୁଝିପାରୁଛନ୍ତି ତ, ଗଣ୍ଠିଟା ପକେଇଲା ବେଳକୁ ସମୟ ଲାଗୁଛି ସାଙ୍ଗେ ସାଙ୍ଗେ, ଖୋଲିଲା ବେଳକୁ ସମୟ ଲାଗୁଛି, ବିରକ୍ତି ଲାଗୁଛି, କାଟିବାକୁ ପଡୁଛି ଗଣ୍ଠିଟା। ଏ ସଂସାରରେ ଗଣ୍ଠିଟା ପଡିଯିବ ସାଙ୍ଗେ ସାଙ୍ଗେ, ଖୋଲି ହବନି। ହୃଦୟରେ ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ଜିନିଷ ଦେଖିଦେଲ, ତା ଭିତରେ ବସିଗଲ ବିଷୟ ଦେଖିଦେଲ, ଭୋଗିଲ ବୁଦ୍ଧି ଚାଲିଲେ ଗଣ୍ଠିଟା ପଡି ସାଙ୍ଗେ ସାଙ୍ଗେ, ଖୋଲି ପାରିବନି, ଖୋଲିବା ଶକ୍ତି ଯିବାର ନାହିଁ। ହୃଦୟରେ ଯୋଉ ଅଭିନିବେଶ ରହିଛି, ଯୋଉ ଗଣ୍ଠି ଗୁଡା ପଡିଛି ହୃଦୟ ଗ୍ରନ୍ଥି, ଏଟା କେବଳ ଏ ଭାଗବତର ବାଣୀ, ଗ୍ରନ୍ଥ ଭାଗବତ, ଭକ୍ତ ଭାଗବତ, ଭକ୍ତ ଭାଗବତ ମୁଖରୁ ଗ୍ରନ୍ଥ ସମ୍ଭବ ନୁହେଁ। ତୁମେ ଭାବନି ଦୁର୍ବାସା ଜାଣିନଥିଲେ, ତୁମେ ଭାବନି ବିଶ୍ୱମିତ୍ର ଜାଣିନଥିଲେ, ସେମାନେ ବଡ଼ ବଡ଼ ଜ୍ଞାନୀ ପୁରୁଷ ଥିଲେ, ହୃଦୟରେ ଗ୍ରନ୍ଥି ରହିଛି। ତୁମେ ଭାବନି ଦୁର୍ଯ୍ୟୋଧନ ଜାଣିନଥିଲେ ବୋଲି, ଆଖି ଆଗରେ ଦେଖୁଥିଲେ କେମିତି ବିନାଶ ହଉଛି, କିଭଳି କୃଷ୍ଣ ଭଗବାନ, ହୃଦୟ ଗ୍ରନ୍ଥିଟା ବଡ ଜିନିଷ। ଏଇଟା କେବଳ ଗ୍ରନ୍ଥ ଭାଗବତ ଆଉ ଭକ୍ତ ଭାଗବତଙ୍କର ଆଶୀର୍ବାଦ କୃପାରେ ହୃଦୟରେ ଭାବନା, ଏଇ ଯୋଉ ଶବ୍ଦ ବ୍ରହ୍ମ ହୃଦୟ ଭିତରେ ତାର ଗ୍ରନ୍ଥିକୁ ଉନ୍ମୋଚନ କରନ୍ତି, ହୃଦୟରେ ଅନର୍ଥକୁ ଖ୍ୟାଳିତ କରନ୍ତି। ଗୋଟେ ଜୀବ କଣ କରିବ, ତାହା କିଛି ଉପାୟ ନାହିଁ, ଗୋଟେ ଜୀବର କୌଣସି ଉପାୟ ନାହିଁ। ଆଉ ତାପରେ ଭଗବାନ ଆଣିକି ଗୋଟେ ବଡ ଜିନିଷ ଦେଇଦେଲେ, ଚୈତନ୍ୟ ମହାପ୍ରଭୁ ନିଜେ ଆଣିଦେଲେ, ଜଣେ ଶ୍ରବଣ ସେଥିପାଇଁ କୀର୍ତ୍ତନ ଦେଲେ, ମହାମନ୍ତ୍ର ଦେଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଗୋଟେ ଗ୍ରନ୍ଥିଟା ଖୋଲିବା ପାଇଁ, ଗୋଟେ ହୃଦୟରେ ଗୋଟେ ଗ୍ରନ୍ଥି ରହିଛି ନା। ଆଉ କେତେ ପ୍ରକାର ଅଭ୍ୟାସ ତୁମେ ଦେଖ, ଆମେ ଅଭ୍ୟାସ କହୁଛେ କାହାର ଖାଇବାର ଅଭ୍ୟାସରୁ, ଖାଇବା ଭିତରେ ପୁଣି ରୁଚି ରହିଛି, ଏସବୁ ଗ୍ରନ୍ଥି ରୁଚି ଜଣଙ୍କୁ, ଏଇ ତା ଜିହ୍ୱାର ଗୋଟେ ରସ ଦରକାର, ସେଇ ରସଟା ତାକୁ ତା ଜିହ୍ୱାକୁ ଲାଗିବା ଦରକାର ଅଛି। ଯେ ଖଟା ଖାଉଛି ତାର ଖଟା ଲାଗିବାର ଅଛି, ମିଠା ଖାଉଛି ମିଠା ଲାଗିବାର ଅଛି, ଯେ ରାଗ ଖାଉଛି ରାଗ, ଗୋଟେ ଗ୍ରନ୍ଥି ଗୁଡା ସବୁ ସ୍ୱର ଅଭିନିବେଶ, ଭୋଜନ ନିଦ୍ରା ବସ୍ତ୍ର ଭୋଗ ହେଲା, ଈର୍ଷା ଆଶ୍ଚର୍ଯ୍ୟ କ୍ରୋଧ କାମ, ଏତେ ଗ୍ରନ୍ଥି ରହିଛି ଗୋଟେ ତା ଜୀବ ଗୁଡିକ ଜୀବ ଗୋଟେ ଖୋଲିଲେ ଖୋଲିଲେ ତାପରେ କଣ କହିବ, ହେ ଏଠି ତ କଟାକଟି କିଛି ହେଇପାରିନି ଭିତରେ ଜିନିଷ, ଆଉ ତୁମେ କାଟିବ କଣ। କି ଗ୍ରନ୍ଥି କେବଳ ଏଇ ଗ୍ରନ୍ଥ ଭାଗବତ ଭକ୍ତ ଭାଗବତଙ୍କ ସେବାରେ, ଏଇ ଶ୍ରବଣ ସେଥିପାଇଁ କୁହାଗଲା, ଶ୍ରବଣ ଦ୍ୱାରା ଗୋଟେ ଜୀବନ ବ୍ୟଗ୍ରତା କେମିତି ଆସିଛି। ଯେମିତି ଯଶୋଦା ମାତା ଆଜି ଗାନ କରୁଛନ୍ତି, ଜାଣି ଜାଣିଛ ଗୀତା, ଜାଣି ଜାଣି ହ ଗୀତା ଆନି ତତ ବାଲ ଚରିତ ଆନିଛ, ଯେ ବାଲ ଚରିତ କୃଷ୍ଣଙ୍କର ଯୋଉ ଲୀଳାକୁ ସେ ରଚନା କରିଛ। ସେଥିପାଇଁ ବୈଷ୍ଣବ ଭଜନ ଗୁଡିକୁ ଶ୍ରବଣ କରିବା ଦରକାର, ବୈଷ୍ଣବ ଭଜନ ଗୁଡିକୁ ଯେତେବେଳେ ଭଜନ କୀର୍ତ୍ତନ ଜଣେ କରାଯାଉଛି, ଯେତେବେଳେ ଭଜନ ଜଣେ ଗାଉଛି, କୀର୍ତ୍ତନ ଜଣେ ଗାଉଛି, ଏଇଟା ଶ୍ରେଷ୍ଠ ସାଧନ। ଚୈତନ୍ୟ ମହାପ୍ରଭୁ ମହାପ୍ରଭୁ କିଛି କରିନାହାନ୍ତି, କେବଳ କୀର୍ତ୍ତନ କରିଛନ୍ତି। ସେଥିପାଇଁ ସେ କହିଦେଲେ କୀର୍ତ୍ତନୀୟ ସଦା ହରି, ନାମ କୀର୍ତ୍ତନ କରିଛନ୍ତି। କୀର୍ତ୍ତନର ଯୋଉ ଭାବ ରହିଛି ଏଠି ସ୍ୱର ଉଦ୍ଦେଶ୍ୟ କଣ ରହିଲା, ସେ ପ୍ରାର୍ଥନା କରୁଛନ୍ତି, ବିନତି କରୁଛନ୍ତି, ଆମର ମହାମନ୍ତ୍ର ହେ ରାଧେ, ଆମେ ତାଙ୍କୁ ପ୍ରାର୍ଥନା କରୁଛେ ଆପଣ ମୋତେ ସେବାର ସୁଯୋଗ ଦିଅନ୍ତୁ, ମୋର ଜାଡ୍ୟତା ଦୂର କରନ୍ତୁ, ମୋତେ ଆପଣଙ୍କର ଦାସୀ କରିକି ରଖନ୍ତୁ, ଆପଣଙ୍କର ଦାସ କରିକି ମୋତେ ରଖନ୍ତୁ, ଦାସୀ କରିକି ରଖନ୍ତୁ, ଏଇଟା ପ୍ରାର୍ଥନା ଜୀବନ। ସେଥିପାଇଁ ନାମ କଲାବେଳେ ହରିନାମ ଯେମିତି ନା କୀର୍ତ୍ତନ କଲାବେଳେ ଗୋଟେ ରୁଚି ଲାଗୁଛି, କ'ଣ ବିଭିନ୍ନ ବାଦ୍ୟ ବାଜୁଛି, ଅନ୍ୟ ଜଣେ ମଧୁର ସ୍ୱରରେ ଗାଉଛି, ନାମ କଲାବେଳେ ସେ ମହାମନ୍ତ୍ର, ନାମ କଲାବେଳେ କେହି ନାହିଁ, ତୁମକୁ କରିବାକୁ ପଡିବ ସେତେବେଳେ, ସେଠି ତ ଗୀତ ବାଦ୍ୟ ବଜେଇକି ନାମ କରିବନି, ସେତେବେଳେ କଣ ପ୍ରାର୍ଥନା ନା, ଭଗବାନ ପ୍ରାର୍ଥନା କରିବାକୁ ପଡେ। ଆମର ଯୋଉ ପ୍ରାର୍ଥନା, ଯେମିତି ଦେଖ ଜଗତରେ ଯିଏ ପ୍ରାର୍ଥନା କରୁଛି, ଗାଉଁଲି ଲୋକ ସେ ମନ୍ତ୍ର ଜାଣିନି, ସେ କଣ ପ୍ରାର୍ଥନା କରିବେ ଯାଇ, ଏଇ ତାରିଣୀ ଘରେ ପାଖରେ ଯିଏ ଆସନ୍ତି ଭାବିଲେ, ଯିଏ ପ୍ରାର୍ଥନା କରିବେ ଗୋଟେ ଗାଉଁ ଲୋକ କଣ କହିବ, ମା ମତେ ଭଲ ରଖ, ତାର ଏଟା ହେଲା ପ୍ରାର୍ଥନା। ସେ ଦେଖ ତୁମେ ଯାଇ ଥରେ ଦେଖ, ତାର ଯେତିକି ସମୟ ଅଛି ସେତିକି ସମୟ ଆସି ଡାକୁଛି, ମା ମତେ ଟିକେ ଭଲ ରଖ, ମୋ ପିଲା ଛୁଆଙ୍କୁ ଭଲ ରଖ, ମୋ ଉପରେ ମା ଟିକେ କୃପା ଦୃଷ୍ଟି କର, ଏତି ତା ପ୍ରାର୍ଥନା। ସେ ଏତିକି ଭାବନାରେ ଡାକି ଦେଉଛି, ସେ ଆ ମନ୍ତ୍ର ଜାଣିନି। ଆଚ୍ଛା, ସେ ଯୋଉ ନନା ଯିଏ ପୂଜା କରୁଛି, ଯିଏ ସେଠି ଦେବାଦେବୀଙ୍କୁ କରୁଛି, ତାର କଣ ପ୍ରାର୍ଥନା, ତାର କଣ ବିନତି, ତା ପ୍ରାର୍ଥନା ଗୋଟେ ସାଧାରଣ ଲୋକଠୁ ହାୟର, ଯୋଉ ପୂଜାରୀ ମାନେ ସେବା କରୁଛି, କଣ ପ୍ରଭୁ ଜଗତର ମଙ୍ଗଳ ହଉ, ସବୁ ଜୀବର ମଙ୍ଗଳ, ସେ ଭଗବାନଙ୍କୁ ପ୍ରାର୍ଥନା କରୁଛି, ଆପଣ ସମସ୍ତଙ୍କୁ ଖୁସିରେ ରଖନ୍ତୁ, ସବୁ ଜୀବମାନଙ୍କ ପାଇଁ ପ୍ରାର୍ଥନା ଗୋଟେ କରେ। ମନ୍ତ୍ରର ଅର୍ଥ ଏଇଟା, ମନ୍ତ୍ରକୁ ଯୋଉ ସିଦ୍ଧି କରାଯାଏ, ମନ୍ତ୍ରର ଶକ୍ତି ଦେବତା ମାନେ ଋଷି ଋଷିମାନଙ୍କ ଦ୍ୱାରା ସେ ମନ୍ତ୍ର ଶକ୍ତି ରହିଛି, ସେ ମନ୍ତ୍ରକୁ ଯେ ଆମେ ଉଚ୍ଚାରଣ କରୁଛେ, ଆଉ ଅଲଗା ମନ୍ତ୍ର ଗୁଡିକ ସବୁ ଋଷିମାନେ ନେଇକି ଆସିଛନ୍ତି, କିନ୍ତୁ ଏଇ ମହାମନ୍ତ୍ରକୁ ସ୍ୱୟଂ ଭଗବାନ ଧରିକି ଆସିଛନ୍ତି। ଯେତେ ପ୍ରକାର ମନ୍ତ୍ର ଅଛି ସବୁ ଋଷିମାନଙ୍କ ଦ୍ୱାରା ସବୁ ରଚନା ହେଇଛି, ମହାମନ୍ତ୍ର ଯୋଉ ସ୍ୱୟଂ ମହାପ୍ରଭୁ ଗୋଲକ ସେଟା ଲେଖିଲେ ନା, ଗୋଲକର ପ୍ରେମଧନ ହରିନାମ ସଂକୀର୍ତ୍ତନ ରତିନା ଜନ୍ମିଲ କେନ ତା, ସେ ଲେଖିଲେ ଗୋଲକ ବୃନ୍ଦାବନର ଧନ, ଗୋଲକର ପ୍ରେମଧନ ହରିନାମ ସଂକୀର୍ତ୍ତନ ରତିନା ଜନ୍ମିଲ କେନ ତା, ସଂସାର ବିଷୟ ଶୂନ୍ୟ କର୍ମି ଲୋକଟା ବି ତାର ଯୋଉ ମନ୍ତ୍ର ଜାଣିଛି ସେ ସେଥିରେ ତାର ପ୍ରାର୍ଥନା କରି ସେ ଗୋଟେ କିଛି ମାଗୁଛି। ଯେମିତି ସେ ଯୋଉ ତିନାଥ ମେଳା, ତିନାଥ ମେଳା କରନ୍ତିନି, ତିନାଥ ମେଳା ଯେମିତି କରନ୍ତି, କଣ ତିନାଥ ମେଳା ଜଣେ ଆସି ପହଞ୍ଚିବ ତାର ଗଞ୍ଜେଇ ଫଞ୍ଜେଇ, ତାର ଗଞ୍ଜେଇ ଭୋଗ ନହେଲେ ତିନାଥ ମେଳା ହବନି। ତାପରେ ତାଙ୍କର ଯୋଉ କଣ ହେଟା ଖଜଣି ବସେଇକି ଢୋଲକି ବଜେଇ ତାର ସେ ଭଜନ ଯୋଉ ଗାଉଛନ୍ତି, ସେ କଣ କୋଉଥିପାଇଁ ସେ ଯୋଉ ଭଜନଟା ଗାଉଛନ୍ତି, କୋଉଥିପାଇଁ ଗାଉଛନ୍ତି? ଗୋଟେ ଅଭ୍ୟାସ ଅଛି, ଏଟା ଗୋଟେ ମନୋରଞ୍ଜନ। ତିନାଥ ମେଳା ଯୋଉ ଯୋଉ ସବୁ ବସିକି ଯୋଉ ଭଜନ ଇଏ କରନ୍ତି ସମାରୋହ, କଣ ସେଟା ଭକ୍ତି ପାଇଁ କି? ଭଜନ ସମାରୋହ ଯୋଉ କରନ୍ତି ଭକ୍ତି ପାଇଁ, ତାଙ୍କର ଯୋଉ ଗାନ କରୁଛନ୍ତି ସିଏ 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 ଜଣଉଛି ଯେ ମୁଁ ହଉଛି ଗୋଟେ ବଡ ଗାୟକ, ଯିଏ ଗାଉଛି ତାର ଉଦ୍ଦେଶ୍ୟଟା କଣ, ମୁଁ ହଉଛି ଗୋଟେ ବଡ ଗାୟକ, ମୋ କଣ୍ଠଟା ଏଭଳିଆ ତୁମେ ଶୁଣ, ସେଇଟା ଏଠି ଚଳିବନି, ସେଇଟା ବା ଅଡୁଆ ହଉଛି ଏଠି। ଭକ୍ତିଟା କଣ ଆଉ ଭକ୍ତିଟା କଣ ସଜିଆ ଜିନିଷ କି? ସେ କଥା କୁହ କି ଗୀତ ଗାଅ, ତୁମେ କହିବ ମୁଁ ଗୋଟେ ବଡ ପ୍ରବଚନ, ମୁଁ ସବୁ ଜାଣେ, ମୁଁ ଭଲ ଭଜନ ଗାଉଛି ତୁମେ ଶୁଣ। କଣ କରନ୍ତି ଯୋଉ ମେଳା ଫେଳା ସବୁ ଏତେ ତିନାତି ମେଳା କରିଛି, ତାଙ୍କର କଣ ମୁଖ୍ୟ ଉଦ୍ଦେଶ୍ୟ? ତାଙ୍କୁ କେମିତି ଭଜନ ଫଜନ ଗାଇ ଗୋଟେ ମନ ଆନନ୍ଦ କରି ଗଞ୍ଜି ଖାଇକି ତାଙ୍କର ଯିବେ ତିନାତି ମେଳାରେ? ଆଉ କଣ ସେ ଛେନା ଫେନା କଣ ଗୋଟେ ଭୋଗ ଲାଗେ ବା କଣ ଲାଗେ? ଛେନା କଦଳୀ ଗୋଡ ତାଙ୍କ ସବୁ ଲାଗିବ ନା, ଚକଟା ହେଇକି ତାଙ୍କର ଖାଇଲେ ଏଣେ ଗଞ୍ଜି ଖାଇଦେ, ତା ଦେହରେ ଗୋଡ ଫୋଡ ପଡ଼ିଗଲା, ଭଲ ଟଡ଼ିଲା ଟଡ଼ିଲା ଘରକୁ ଗଲେ, ତାର କଣ ତାଙ୍କର କଣ ତାଙ୍କର ପ୍ରାର୍ଥନା? ତାଙ୍କର ଯାହା ତାଙ୍କର ପୁଣି ସୋମବାର ଦିନ କୁହନ୍ତି ପୁଣି ଭେଟ, ପୁଣି ଗଞ୍ଜେଇ କୋଉଠି ମିଳିବ ଖାଇଲେ, ତାଙ୍କ ବେଳେ ତାଙ୍କର ଏଇ ଯୋଉ ଭଜନ ସମାରୋହ ଆଜିକାଲି ହଉନି କଣ ସେଟା, ଯୋଉ ଏଇ ଯୋଉ ଦୁର୍ଗାପୂଜା ଚାଲିଗଲା କାଳୀ ପୂଜା, ତାଙ୍କ ଭଜନ ସମାରୋହ କଣ? ଭଜନ ସମାରୋହ କଣ? ଭଜନ ସମାରୋହ ସେଠି ଗାଇବା ଲୋକ ଆସିକି ଦେଖେଇବ କଣ? ତାର ତାର କଳାଟା ଦେଖେଇବ, ସେ ହେଇକି ସେ ଏମିତି ହେଇକି ସେମିତି ହେଇକି ହାତ ଗୋଡ଼। ଭକ୍ତିଟା ଅଲଗା ଜିନିଷ ନା, ଭକ୍ତି ସମ୍ପୂର୍ଣ୍ଣ ଅଲଗା। ଆମର ଯୋଉ ପ୍ରସେସରେ ମହାପ୍ରଭୁ ଆସିଛନ୍ତି, ଗାୟ ଗୋରା ମଧୁର ସ୍ୱରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ଗାୟ ଗୋରା ମଧୁର ସ୍ୱରେ, ମହାପ୍ରଭୁ ମଧୁର ସ୍ୱରରେ ଗାଉଥିଲେ, ମୃଦଙ୍ଗ ବାଦ୍ୟ କେବଳ ବାଜୁଥିଲା, ମୃଦଙ୍ଗ ବାଦ୍ୟ ଶୁଣିତେ ମନ ଅବସର ସଦା ଯାଚେ, କେବଳ ମୃଦଙ୍ଗ ବାଜୁଥିଲା, କରତାଳ ବାଜୁଥିଲା। ଆଉ ଇଏ ଯୋଉ ମହାପ୍ରଭୁଙ୍କର ହୃଦୟର ଏ ପ୍ରେମରେ ନାମର ନାମରେ ପ୍ରେମ ପ୍ରେମରେ ଉଦ୍ଭୃତ ହେଇକି ଏଇଟା ଉଦ୍ଗୀର୍ଣ୍ଣ ହଉଥିଲା ନାମ ଭିତରେ ତୁମର ଯୋଉଟା ଥିବ। ଯେମିତି ଜଣେ ଗୋଟେ ବଡ ଗାୟକ ସେ ଗାଉଛି, ସିଏ ତାର ନାମଟା ଗାଇବ, ସେ କଣ କଣ ଗାଇବ? ତାର ଗୋଟେ ଅଭିମାନ ଆସେ, ତା ଭିତରେ ଅଭିମାନଟା ଅଛି। ଜଣେ ତାର ଭକ୍ତ, ତାର ହୃଦୟରେ ଭକ୍ତି ଅଛି, ସେ ଗାଇବ, ତା ହୃଦୟରେ ଭକ୍ତି ଭାବନା, ସେ ସେଥିରେ ହୃଦୟରେ ଯାହା ଅଛି, କଥାଟା ହଉ ନାମଟା ହଉ, ତୁମର ଗୋଟେ ଜ୍ଞାନ ରହିଛି, ମୁଁ କହୁଛି ସବୁ ହଜାର ଲୋକ ଶୁଣନ୍ତୁ, ତୁମର ଜ୍ଞାନ ଗୋଟେ ଦେଖିବା ପାଇଁ ଚାହୁଁଛ, ତୁମେ ସେ କଥାରେ କଣ ରହିଲା? ସେ କଥାରେ ପ୍ରତିନିଧି ରହିଲା ଜ୍ଞାନ, ଭାବଟା ମିଶିକି ଆସୁଛି ନା। ଜଣେ ଗୋଟେ ବହୁତ ଜ୍ଞାନୀ ଲୋକ, ସେ ଚାହୁଁଛି ମୁଁ ହଜାର ଲୋକଙ୍କ ପ୍ରବଚନ ଦଉଛି, ସବୁ ଲୋକ ଶୁଣନ୍ତୁ ମୋ କଥା, ତ ସେ ଯାହା କହୁଛି ତା ହୃଦୟ ତାର କଥାରେ କଣ ରହିଲା? ଜ୍ଞାନ ରହିଲା, ସେ ଜ୍ଞାନର ଭାବଟା ରହିଲା। ଜଣେ ଭଗବାନଙ୍କର ପାଇଁ ଭକ୍ତି ପାଇଁ ସେ କହୁଛି ଏ ଜୀବ ଏ ଜୀବର ମଙ୍ଗଳ ଏମାନେ ଭଗବାନଙ୍କ ବିଷୟରେ ଜାଣନ୍ତୁ, ସେ ଯେତେବେଳେ ଯେଉଁ ଜିନିଷଟା କହିବେ ସେଥିରେ କଣ ଆସିବ? ସେଟା ଭକ୍ତି ଆସିବ, କରୁଣ୍ୟ କାରୁଣ୍ୟ ଶକ୍ତିଟା ଆସିବ, ବାଣୀ କୁହନ୍ତି ସେଟା ଗୋଟେ ଜୀବଟା ପଟ୍ଟନି ତା ହୃଦୟ ଭିତରେ କେମିତି ପ୍ରବେଶ କରିଯାଏ। ଏଇଟା ହଜାର ହଜାର ବର୍ତ୍ତମାନ ପ୍ରବଚନ ଚାଲିଛି ନା, ୟୁଟ୍ୟୁବ ହଜାର ହଜାର ପ୍ରବଚନ ଚାଲିଛି, କେତେ ଲୋକ ଭକ୍ତି ମାର୍ଗକୁ ପରସେଣ୍ଟେଜ ହିସାବରେ ଦେଖିଲେ କେତେ ଲୋକ ଆସୁଛନ୍ତି, ଆଉ କେତେ ବି ଶୁଦ୍ଧ ଭାବନାରେ ଆସୁଛନ୍ତି। ଯାହା ଯେଉଁ ଭାବନାଟା ରହିଛି ତାର କୀର୍ତ୍ତନରେ କୃଷ୍ଣ କେମିତି ଉଠିବେ ବର୍ତ୍ତମାନ, ଯେ ବାଲଚରିତକୁ ଯାହା ସବୁ ଗାନ କରୁଛନ୍ତି ଯଶୋଦା, ଏତେ ମଧୁର ତାଙ୍କ ହୃଦୟରେ ଏତେ ଭାବ ରସାସିକ୍ତ ହେଉଛି ସେ ଭଜନ ବା ସେ ଯୋଉ ଗାନ ଗୁଡିକ ଉଠି ପଡୁଛନ୍ତି। ଆଚ୍ଛା ଗାଇବା ସମୟରେ ପୁଣି କେମିତି ଗାଉଥିବେ, ଏଣେ ଗୋଟେ ଶବ୍ଦ ହଉଛି ନା ନାହିଁ, କେଉଁଟା ଦଧି ମନ୍ଥନ ଘୁର 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 ଶବ୍ଦ ହଉଥିବ, ତା ଦେହରେ ଯଶୋଦା ଗାଉଛନ୍ତି କୃଷ୍ଣ ବହୁତ ମଧୁର, କାରଣ ହୃଦୟରେ ଯୋଉ ତାଙ୍କର ଭାବ ରହିଛି କୃଷ୍ଣଙ୍କ ପ୍ରତି ଆଶ୍ଚର୍ଯ୍ୟ ରସରେ ମିଶ୍ରିତ ହେଇକି ଗାନ ଗୁଡିକ ଆସୁଛି। ଏଟା ରସ କଥା, ନାମ ସଂକୀର୍ତ୍ତନ ସେୟା ଅନର୍ଥ ମୁକ୍ତ ଅବସ୍ଥା ଅନର୍ଥ ଯୁକ୍ତ ଅବସ୍ଥା ସମାନ ନୁହେଁ, ଦେଖିବା ପାଇଁ ସମାନ, ଗୋଟେ ଯୁବକ କି ଜାଣିପାରିବନି ଅନର୍ଥ ଯୁକ୍ତ କଣ ଅନର୍ଥ ମୁକ୍ତ କଣ, ସେ କି ଜାଣିପାରିବନି, ତା ହୃଦୟରେ ଯେ ଅନର୍ଥ ରହିଛି ସେ ବୁଝିପାରିବନି, ସେ ନିଜେ ତା ହୃଦୟରେ ଅନର୍ଥ ବୁଝିପାରିବନି ବା କାହା ହୃଦୟରେ ଅନର୍ଥ ଅଛି ବି ସେ ବୁଝିପାରିବନି, ଏ ଅବସ୍ଥା ସମ୍ପୂର୍ଣ୍ଣ ଅଲଗା। ତେଣୁ ଏ ଅନର୍ଥ ମୁକ୍ତ ଅବସ୍ଥାରେ ଯେତେବେଳେ ନାମ ସଂକୀର୍ତ୍ତନ ହୁଅନ୍ତି ସେ ନାମ ଶକ୍ତି ଯୋଉ ପ୍ରେମ ରହିଛି ସେ ନାମ ଶ୍ରବଣ କଲେ ସେ ନାମ ନାମ ପ୍ରଭୁ କଣ କରନ୍ତି ନା ହୃଦୟରେ ଏ ଭାବ ଭାବ ସୃଷ୍ଟି କରନ୍ତି। ଏ ଯୋଉ ଗ୍ରନ୍ଥି ଗୁଡା ଆମେ ପୂର୍ବରୁ କହୁଥିଲୁ ନା ଯେ ହୃଦୟରେ ବିଭିନ୍ନ ପ୍ରକାର ଗ୍ରନ୍ଥି ରହିଛି ସେଟା ସବୁ ଖୋଲାଯାଏ, ଏଇଟା ଗୋଟେ ପ୍ରାର୍ଥନା ଯେଉଁଠି ଜପ କରାଯିବ ପ୍ରାର୍ଥନା ଯିବ ପ୍ରାର୍ଥନା କରିବା ପାଇଁ ଏତେ ସମୟ ସେ ଦେଇପାରିବନି, ପ୍ରାର୍ଥନା କେତେବେଳେ କରନ୍ତି ପ୍ରାର୍ଥନା ସକାଳ ସନ୍ଧ୍ୟାରେ ରୁଟିନ ପ୍ରାର୍ଥନା, ସେଟା ଏଇଟା ରୁଟିନ ପ୍ରାର୍ଥନା ମାନେ ଠିକସେ ଉଠି ସକାଳୁ ଉଠି ପଡ଼ିକି ମୋର ଏଇଟା ପ୍ରାର୍ଥନା କେମିତି ଫୁଲ ଟିକେ ଆଣିକି ଠାକୁରଙ୍କୁ ପୂଜା କରେ ଏଇଟା ରୁଟିନ, ତାଙ୍କର ଡେଲି ରୁଟିନ ଡେଲି କାର୍ଯ୍ୟକ୍ରମ। ଏଇଟା ପ୍ରାର୍ଥନାଟା କେତେବେଳେ ହୁଏ ଯେତେବେଳେ ଦୁଃଖ ଆସେ, ପ୍ରାର୍ଥନା ଯଦି କରେ ପ୍ରକୃତ ପ୍ରାର୍ଥନାଟା କେତେବେଳେ ଆସେ ଦୁଃଖରେ ଯେତେବେଳେ ଆସେ ଅଭାବ କଣ ଅଛି ଆମ କୃଷ୍ଣଟାକୁ, ଏଇ ତ ପ୍ରୋବ୍ଲେମ ଆ ପ୍ରୋବ୍ଲେମ କଣ କି ହବ, ଦୁଃଖ ଥିଲା ସେଥିରେ ପ୍ରାର୍ଥନାଟା ହଉଥିଲା। ମୋତେ ବି ସେଟା କୁହନ୍ତି କିଏ ସେଟା କହୁଛନ୍ତି ତୁଳସୀଦାସୀ କିଏ କହିନାହାନ୍ତି କି ସୁଖମେ ସବ ଦୁଃଖମେ ସବ ହରିବ ଯୀଶୁ, କବୀର ନା କି ପ୍ରଭୁ ସେଟା ବି କୁହନ୍ତି ଦୁଃଖରେ ସମସ୍ତେ ହରିକି ଡାକନ୍ତି ସୁଖେ ନା ଭଜେ କୁଇ, ସୁଖରେ କିଏ ଭଜନ କର ଭଜନ କରନ୍ତି କରିପାରିବେ, ଆଉ ସେଇଟା ତ ପ୍ରୋବ୍ଲେମ ହଉଛି ଆଉ ଏଥିରେ ଭଲ ଖାଇବାକୁ ପ୍ରସାଦ ଆରାମ, 9 ବାଜିଲା ମାନେ ପ୍ରସାଦ, 10 ବାଜିଲା ମାନେ ପ୍ରସାଦ, ଖାଇବା ଭଲ ମିଳିଗଲା ରହିବା ପାଇଁ ଭଲ ମିଳିଗଲା, ସମସ୍ୟା କିଛି ନାହିଁ ମାନେ ଦେହ ପାଇଁ କିଛି ସମସ୍ୟା ନାହିଁ, ଯାହା ସମସ୍ୟା ଅଛି ଆତ୍ମା ପାଇଁ, ଆତ୍ମା କଥା ଛାଡ଼ ହଉ ଦେହଟା ତ ଭଲ ରହିଛି, ଦେହ ବିପଦ ଆସିଲେ କି କୃଷ୍ଣଙ୍କୁ ଡାକିବ, ସମସ୍ୟା ତ ବର୍ତ୍ତମାନ କିଛି ନାହିଁ କେମିତି ଡାକିବା ଆମେ, ଏଇଟା ହଉଛି ଆମର ଗୋଟେ ପ୍ରୋବ୍ଲେମ। ମୁଁ ଗୁରୁଦେବ ସେ କଥା କୁହନ୍ତି ମୁଁ ଯେ ଗୋଟେ ରୋଗୀ ମୁଁ ଯେ ଗୋଟେ ଅନର୍ଥଗ୍ରସ୍ତ ଜୀବ, ଏଇଟା ସମସ୍ତଙ୍କର ନିଜକୁ ନିଜେ କେବେ ଜାଣିପାରିବନି, ମୋର ମୋର ସମସ୍ୟା କ'ଣ, ମୁଁ ଠାକୁର ଡାକୁଛି ଆଉ ଆମେ ଯାହା ଭଗବାନ ଜପ କରୁଛେ ଜପ କରୁଥିଲୁ ଏବେ ବି ସେ ଜପ ନାହିଁ, ଦେଖ ସେ ଆବେଶ ନାହିଁ, ଭକ୍ତ ପୂର୍ବରୁ କେମିତି ମୁଁ ଏ ଚାକିରି ଛାଡ଼ିବି କେମିତି ଘର ଛାଡ଼ିବି କେମିତି ଏଇଟା ସବୁ ବିଷୟ ଏଗୁଡ଼ା କିଛି ନାହିଁ ସଂସାର କେମିତି ଲାଗୁଥିଲା, ଏଇଟା ଜପ ନୁହେଁ ସେଟା ଜପ ହବନି, ପ୍ରାର୍ଥନା ହେଇପାରିବନି ଭଗବାନ ଡାକିଆ ପ୍ରଭୁ ମୋତେ ଉଦ୍ଧାର କରନ୍ତୁ ସଂସାର ମୋତେ ଉଦ୍ଧାର କରନ୍ତୁ ବୋଲି ମୋତେ ବାହାର କରି ନିଅନ୍ତୁ, କେତେବେଳେ ବୁଢା ବୁଢ଼ୀ କହିବେ ନା ଆଉ କିଏ କହିବେ, ହଁ ତୁମେ ଡାକିଲଣି ପ୍ରଭୁ ବାହାର କରି ନିଅନ୍ତୁ ବୋଲି, ହଁ ଆଉ ଗୋଟେ ପୁଅ ବାହାର ହେଇନି ଆଉ ତୁମେ ଆହୁରି କାମ ଅଛି ନା ନାତି ବାହାର ଦେଖିବ କଣ ଦେଖୁ ନା କେତେ ହେଲା ବୟସ 56 ହେଇଗଲାଣି, 56 ବୟସରେ ବର୍ତ୍ତମାନ ବର୍ତ୍ତମାନ ଦିନେ ବି ଡାକିଲା ପ୍ରଭୁ ଏଇଠି ମୋତେ ପାର କରିବିନି, ହବନି କାହାର ବି ହବନି, ସେ ତାଙ୍କର ଚିନ୍ତା ଆସିବ ମୋର ମୋର ଆଉ କିଛି କର୍ତ୍ତବ୍ୟ ଏଠି ଅଛି ଭଗବାନଙ୍କୁ, ମୁଁ ମୋର ଏଠି ଅସୁବିଧା ଅଛି ଏଇଟା ଉପଲବ୍ଧି ଆସୁନି, ଏଇ ଜଗତରେ ମୋର ବହୁତ କିଛି ଅସୁବିଧା ରହିଛି ଏଇ ଉପଲବ୍ଧି ଗୋଟେ ଯିବାର ଆସୁନି, ଏଟା କେବେ ବି ଆସିବନି, ଆଉ ବିଶେଷ କରି ଭକ୍ତ ହେଇଗଲା ପରେ ଆସିବା ବହୁତ କଷ୍ଟ, କର୍ମୀ ଲୋକ ବରଂ ମାଡ଼ ଖାଉଛନ୍ତି ନା ସ୍ତ୍ରୀ କତୁରୁ ଅଫିସର କତୁରୁ ଏଣୁ ସେଣୁ ସିଏ ଖାଉଛନ୍ତି, ଭକ୍ତ ହେଇଗଲା ପରେ ତ ଆମକୁ ଗୋଟେ ସୁରକ୍ଷା ମିଳିଗଲା ନାମ କରୁଛେ ସବୁକିଛି କରୁଛେ ଗୁଣ ଫଳ ଗୁଡ଼ାକ ମିଳିଯାଉଛି, ଏଥିପାଇଁ ଭକ୍ତ ସ୍ଥିତିରେ କେବଳ ନିଜକୁ ନିଜେ ଏଇ ଶ୍ରବଣ କୀର୍ତ୍ତନ କରି ନିଜକୁ ନିଜେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼େ, ସ୍ୱରୂପ ସ୍ଥିତିକୁ ଆସିବାକୁ ପଡ଼େ, ଏଇ ଶ୍ରବଣ ଦ୍ୱାରା ଆମେ ଜାଣିପାରିବା ମୋର କେତେ ଭକ୍ତି କିଭଳି ଯଶୋଦା କେମିତି ଭଲ ପାଉଥିଲେ, ମୁଁ କ'ଣ ଭକ୍ତି କରିଛି, ମୁଁ କ'ଣ ଭଗବାନଙ୍କୁ ଭଲ କରିଛି, ଭଲ ପାଉଛି, ନହେଲେ ଆମେ ତ ପ୍ରାର୍ଥନା ସେଇଟା ଉପଲବ୍ଧି ନ କରି ସେ ଭଗବାନ ଡାକିବ କାହିଁକି? ଆଗେ ଦୁଃଖ ପାଇଁ ଜଣେ ଭଗବାନ ଡାକୁନି, ଆର୍ତି ଅର୍ଥାର୍ଥେ ନାହିଁ, ଆଉ ଭଗବାନଙ୍କ ସୁଖ ପାଇଁ କିଏ କାନ୍ଦିବ? ବୁଝିପାରୁଛନ୍ତି, ଆମ ଦୁଃଖ ପାଇଁ ଟିକେ କାନ୍ଦିପାରୁନି, ଆମର ଏତେ ପ୍ରକାର ଅସୁବିଧା, କିନ୍ତୁ କେବେ ଭଗବାନଙ୍କ ଆଗରେ କାନ୍ଦିପାରୁନି, ଆଉ ଭଗବାନଙ୍କ ସୁଖ ପାଇଁ କାନ୍ଦିବ? ଏଟା ସଜା ଜିନିଷ, ପ୍ରଭୁଙ୍କ ପାଇଁ ଏଇଟା ହେଇପାରିଲାନି, କିଏ କାନ୍ଦୁଛି? ତାର ମନ ଦୁଃଖ ହଉଛି, ହବନି, ଆମର ଅସୁବିଧା ପାଇଁ ଆମେ କାନ୍ଦି ପାରୁନି, ଭଗବାନ ପାଇଁ କଣ କାନ୍ଦିବା? ଚୈତନ୍ୟ ମହାପ୍ରଭୁ ଭଗବାନ ପାଇଁ ଜଗତ ମାନେ ରାଧାରାଣୀ କୃଷ୍ଣଙ୍କ ପାଇଁ ଯେମିତି କାନ୍ଦୁଥିଲେ, ଚୈତନ୍ୟ ମହାପ୍ରଭୁ ସେଇ ଭାବରେ କାନ୍ଦୁଥିଲେ, ଭଗବାନ ପାଇଁ କାନ୍ଦିବା? ଭୋଗ ବାସନା କୁସଂସ୍କାର ଏସବୁ ଗ୍ରନ୍ଥି, ଇ କେବଳ ଭାଗବତ ଶ୍ରବଣ କେତେଦିନ ସୁଖ ମିଳିଛି, କେତେଦିନ ଦୁଃଖ ମିଳିଛି, ହିସାବ ରଖିଛ? ଆଉ କିଛି ତ ରଖିନା, ଆଉ ଡାଇରୀ ଫାଇରି ଗୋଟେ ରଖିବ ନା, ଆଉ ରଖିବ ହିସାବ କରିକି? ଆଜି ଗୋଟେ ଦିନ ଦେଖିଲ, ଗୋଟେ ଦିନରେ ଆଜି ଗୋଟେ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଝମେଲା କେତେ, ଆଉ କେତେ ସୁଖର ହିସାବ କରନା, ଗୋଟେ ଦିନରେ ଗୋଟେ ଦିନରେ କେତେ ଗୋଟେ ଘଣ୍ଟା ଆସିବ, ଗୋଟେ ଦିନରେ 24 ଘଣ୍ଟା ଭିତରେ ତୁମର କେତେ ଦିନ ଆସିବ? 15 ମିନିଟ ଲାଗିବନି, କିଏ କଣ ଟିକେ କହିଦେଲା, ଟିକେ ଖୁସି ଲାଗିଲା, ଖାଇଲା ବେଳେ ଟିକେ ମାରୁଛନ୍ତି ମାନେ, ପ୍ରଥମେ ଆଗେ ଚିନ୍ତା କରିବାକୁ ପଡିବ, ମୋତେ ତିଲକ ମାରିଲି ମାନେ, ଆମେ ତିଲକ ମାରୁଛ, ତିଲକ କିଏ କୋଉଠି ମାରନ୍ତି ଲୋକ? ଭଗବାନ କସ୍ତୁରୀ ତିଲକ, ଭଗବାନ ତିଲକ ମାରନ୍ତି ନା, ମାନେ ତାଙ୍କ ଗ୍ରୁପକୁ ପଳେଇଲ, ଅଚ୍ୟୁତ ଗୋତ୍ର ହେଇଗଲ ନା, ବୈଷ୍ଣବ ହେଲ, ଆମର ଏ ଜାଗାଟା ନୁହେଁ, ମୋର ସେଠି ରହିବାର ନାହିଁ ଆଗେ, ସେଥିପାଇଁ ଏଠି ଯୋଉ କାମ ଚଳିବ, ଏଠି କାମ ଚଳା ବଜେଟ, ଏଠି ପରମାନେଣ୍ଟ କିଛି କରିବା ପାଇଁ ଚାହୁଁନି, କାରଣ ମୋର ଏଠି ରହିବାର ନାହିଁ, ଯାହା କରୁଛି ଏଠି କରୁଛି କାହିଁକି? ଭଗବାନ ପାଇଁ, କାରଣ ଏଠି ଟ୍ରେନିଂ, ଭଗବାନ ପ୍ରତି ପ୍ରେମ ଏଠି ବଢେଇକି ଆମେ ଯିବା ସେଠି, କାରଣ ପ୍ରେମ ନହେଲେ ଏଠି ପଶିପାରିବାନି, ଏଠି ମୋତେ ଫାଷ୍ଟ ରହିବାର ନାହିଁ, ଏଇଟା ପ୍ରସ୍ତୁତ ଆଗେ ଫାଷ୍ଟ, ଜଣେ ଯଦି ଭକ୍ତ ଏତିକି ଆଗେ ମୁଣ୍ଡ ଭିତରେ ନ ରଖିବ, ସେ ଭଜନ କରିପାରିବନି କେବେ, ନା ଏ ଜଗତର ମୋର ବଡ଼ ହବାର ଅଛି, ନା ଏ ଜଗତର ମୋର ରହିବାର ଅଛି, ମୋତେ ଜଗତରୁ ବାହାରିବାର ଅଛି, ଆଉ ଯେତେବେଳେ ଏ ଜଗତରୁ ବାହାରିବା ପାଇଁ ପ୍ରସ୍ତୁତ ହବ, ସେଟା ସେ ଜଗତ ବିଷୟରେ ଜାଣିବା ଦରକାର, ମୁଁ କେଉଁଠିକି ଯିବି? ଆଗେ ତେଲ ଯାଉଛନ୍ତି କୁଆଡ଼େ, ବମ୍ବେ, ମୁଁ ବମ୍ବେ ଟିକେଟ୍ କରୁଛି, କ'ଣ କହୁଛ, କିଏ ଅଛି କି ନା ଏଠି, ସାଙ୍ଗ ଅଛି, କୋଉଠୁ ରହିବି? ଆଗେ ବୁଝାବୁଝି କରି ବମ୍ବେ ଯାଉଛ ନା ଅନ୍ଧାର ପଳେଇ ଯାଉଛୁ? ମୁଁ ଏଠି ରହିପାରୁ ନାହିଁ, ଏ ବିଚାର ଆସିବ ତାର, ମତେ ଭଗବାନ ପାଖକୁ ଯିବାର ଅଛି, ସେଥିପାଇଁ ପ୍ରଭୁ ସବୁବେଳେ କୁହନ୍ତୁ ଗୋଟେ ଆଙ୍ଗୁଠି ଦେଖିକି, ଆଉ ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡେଡ୍, ସେ ଆଙ୍ଗୁଠି ଦେଖିକି କୁହନ୍ତୁ, 70 ବର୍ଷ ବସି ଆଙ୍ଗୁଠି ସବୁବେଳେ ହାତ ଉଠାନ୍ତି, ପଳାଅ ଭଗବାନ ପାଖ ଧାମକୁ ପଳାଅ, ଆମର ଏଠି ରହିବାର ନାହିଁ, ଫାଷ୍ଟ ଏଟା ମାଇଣ୍ଡ ମେକଅପ୍ କର, ଯଦି ତୁମେ ଭଗବାନଙ୍କର ଭକ୍ତ, ଆଉ ଏଠି କ'ଣ ପ୍ରୋବ୍ଲେମ କାହିଁ ଚିନ୍ତା କରୁଛ, ଏଟା ତ ଆମ ଜାଗା ନୁହେଁ, ଏଠି ତ ପ୍ରୋବ୍ଲେମ ଲାଗିକି ରହିବ, ଏଟା ଆମର କିଛି ଏଟା କେବଳ ଆଭଏଡ୍ କରିକି ଚାଲ, ଗୋଟେ ଆଡଜଷ୍ଟମେଣ୍ଟ କରିଦେ, ପେଚ୍ ପେଚ୍ କେତେ ଥର ପକେଇବ, ହଁ ଫଟା ଟ୍ୟୁବ୍ରେ କେତେଥର ପେଚ୍ ପକା ହବ, ଶୁଭଳ ଫଟା ଟ୍ୟୁବ୍ରେ କେତେଥର ପେଚ୍ ପକାନ୍ତି, ସାଇକେଲ ଚଢ଼ ନାହିଁ ଆସେ ଫାଟିଯିବ, ଟ୍ୟୁବ୍ଟା ଫାଟିଗଲା ତାପରେ କ'ଣ କରିବେ, ଏ ସଲ୍ୟୁସନ୍ ଟିକେ ମାରିଦେଇକି ସେ ଗୋଟେ କାଠ ଭିତରେ ଭରିକି ତ ଘସୁଥିବ, ପୁଣି ଯିବ, ପୁଣି ପିଚୁ ରାସ୍ତା ପଡ଼ିଲା ଗରମ ହେଲା, ପୁଣି ଫସିବାର, ପୁଣି ସାଇକେଲ ଗଡ଼େ ଗଡ଼େ କାନ୍ଦି କାନ୍ଦି ଆଣିକି ଭାଇ ଟିକେ ମାର ପେଚ୍ ମାର, କ'ଣ କରିବେ, ପେଚ୍ ପକେଇ ଚଳିବାର ଅଛି, ଆରେ ନୂଆ ଟିକୁ ପକାଅ, ଯାହା ପକାଅ, ସେ କଣା ହବ, ପେଚ ହବ, ଏ ଦୁନିଆରେ ଯେମିତି ଚାଲିଛି ସେଭଳିଆ ଶଗଡ଼ ଗାଡ଼ି ଭଳିଆ ଚାଲ, ଆଉ ଗୋଟେ କଥା ଭୁଲି ଯାଇଛି, ମୁଁ ଭକ୍ତ ହେଲେ ବି ଏଇଟା ମୋ ଜାଗା ନୁହେଁ, ମୁଁ ଭକ୍ତ ହେଲେ ନା ମୁଁ ଏଠି ରହିବାର ନାହିଁ, ମୋତେ ଏଠି ଭଗବାନଙ୍କ ପାଖକୁ ଯିବାକୁ ପଡିବ, ଏ ଜନ୍ମରେ ମୁଁ ପ୍ରଭୁଙ୍କୁ ସେଥିପାଇଁ ପ୍ରାର୍ଥନା କରିବି, ସେଠି ସେ ଭଗବାନ ଡାକିବ, ପ୍ରଭୁ ମୋତେ ଆପଣଙ୍କ ସେବା ଦିଅନ୍ତୁ, ମୋତେ ନେଇଯାଆନ୍ତି, ସେମାନେ ଚୈତନ୍ୟ ମହାପ୍ରଭୁ କହିଲେଣି ନା, ଅନନ୍ତନ ଯେ କିଙ୍କରଂ ପତିତ ମା ବିଷମେ ଭବାମ ବୁଦ କୃପୟା ତମ ବାଦବଙ୍ଗ ସ୍ଥିତ ଦୋଳି ସଦୃଶ ବିଚିନ୍ତ, କାହିଁ କହିଲେ ନିଜର ଅନୁଭବ, ନିଜର ବ୍ୟାକୁଳତା, ଭୋଗାସକ୍ତ, ଈର୍ଷା, ମାତ୍ସର୍ଯ୍ୟ, ଦ୍ୱେଷ, ରାଗ, ଏଥିରେ ସବୁ ଭରି ହେଇକି ରହିଛି, ସବୁ ଭଗବାନଙ୍କ ପାଖକୁ ଯିବାକୁ ପଡିବ, ମାନେ ଭଗବାନ ପାଖକୁ ଯିବାକୁ ହେଲେ ଆମକୁ ସେଭଳି ସବୁବେଳେ ଚିନ୍ତା ରହିବାକୁ ପଡିବ, ଏ ଜଗତରେ ଯାହା ହଉ ଚଳିଯାଉ, କେମିତି ଭଜନଟା କେମିତି, ପ୍ରେମଟା କେମିତି ପ୍ରାପ୍ତ ହେବି, ଏବଂ ଲକ୍ଷ୍ୟ ଭଗବାନ ପାଖକୁ ଯିବ, ବ୍ୟଗ୍ର ଏଠି ଏଠି କିଛି ଯଶୋଦା ମାତା କୃଷ୍ଣଙ୍କ ପାଇଁ ବ୍ୟଗ୍ର ହଉଛନ୍ତି, ଆମେ ଆମେ କାହା ପାଇଁ ବ୍ୟଗ୍ର ହଉଛେ, ନିଜ ପାଇଁ ନା, ନିଜ ପାଇଁ, ନିଜ ପରିବାର ପାଇଁ, ନିଜର ସମସ୍ୟା ପାଇଁ, ଏ ଯେ ପ୍ରାର୍ଥନା ମୁଁ କହୁଥିଲି, ମହାମନ୍ତ୍ର ପ୍ରାର୍ଥନା, ଆମର ଭଜନ ସବୁ ହଉଛି ପ୍ରାର୍ଥନା, ଆମେ ଆଚାର୍ଯ୍ୟ ମାଧ୍ୟମରେ ପ୍ରାର୍ଥନା କରୁଛୁ, ଯେମିତି ମହାମନ୍ତ୍ର ଆମେ କାହା ମାଧ୍ୟମରେ ପ୍ରାର୍ଥନା କରୁଛେ, ପଞ୍ଚତତ୍ଵଙ୍କ ମାଧ୍ୟମରେ ଆମେ ପ୍ରାର୍ଥନା କରୁଛେ, ଭଜନ ଯୋଉ ଗାଉଛେ ସବୁ ଆଚାର୍ଯ୍ୟ ମାନଙ୍କର ପ୍ରାର୍ଥନା କରୁଛେ। ଆପଣ ଶୁଣନ୍ତୁ, ମୋର ହଉଛି ଏଇ ଜିନିଷ ଅବସ୍ଥା ଆଜ୍ଞା, ଭଜନ ଉଡ଼େ ମନ ଶ୍ରୀନନ୍ଦ କାହାକୁ କହୁଛେ, ଆମେ ଆମ ମନକୁ କହୁଛେ, ଆମର ଆମର ସ୍ୱରୂପ ସ୍ଥିତିଟା, ଆମର ସ୍ୱରୂପ ସ୍ଥିତିଟା ସେଥିରୁ ପ୍ରକଟ କରାଯାଇଛି, ସେଟା ଆମ ପାଇଁ, ଆମେ ଯୋଉ ଗାନ କରୁଛେ ଅନ୍ୟ ପାଇଁ ନୁହେଁ। ଆମେ ଯୋଉ ଗାନ ଗାଉଛେ ଭଜରେ ମନ ଶ୍ରୀନନ୍ଦ ନନ୍ଦନ ଅଭୟ ଚରଣ ଅରବିନ୍ଦ, ଆମେ କହିଦେବା ଶୀତ ଆତବ ବାତ ବରିଶନ ଏ ଦିନ ଯାମିନି ଯାଗିରି ବିଫଲ ସେ ବିନ କୃପଣ ଦୁର୍ଜନ, କାହାକୁ କହୁଛେ ଆମେ? ଆମେ ଆମେ କହିବା ଗ୍ରସ୍ତ ଲୋକ ସେ ଖଟୁଛନ୍ତି, ଆରେ ଆମେ ତାଙ୍କୁ କହିଦଉଛେ, ଆମେ କଣ କରୁଛେ? ଶାସ୍ତ୍ର ସବୁବେଳେ ନିଜ ପାଇଁ, ଶାସ୍ତ୍ରଙ୍କୁ ଅସ୍ତ୍ର କରାଯାଏ, ଶାସ୍ତ୍ରଙ୍କୁ ଏବେ ଅସ୍ତ୍ର କରିବେନି। ଅସ୍ତ୍ର କଣ ବୁଝିପାରୁଛନ୍ତି ନା? ଶାସ୍ତ୍ରଟାଙ୍କୁ ଶାସ୍ତ୍ରଙ୍କୁ ବ୍ୟବହାର କରି ନାହିଁ, ଶାସ୍ତ୍ର ଅସ୍ତ୍ର ନୁହନ୍ତି, ଶାସ୍ତ୍ର ସବୁବେଳେ ନିଜ ପାଇଁ, ଶାସ୍ତ୍ର ଅନ୍ୟ ପାଇଁ ନୁହନ୍ତି। ସେଥିରେ ଯିଏ କଥା କୀର୍ତ୍ତନ କରନ୍ତି ବି ସେ ନିଜକୁ ନିଜେ ପ୍ରହାର କରନ୍ତି, ଅନ୍ୟ ଲୋକ କଣ ହୁଅନ୍ତି? ସେ ମତେ କହୁଛନ୍ତି, ସେ ତୁମକୁ କହୁନାହାନ୍ତି, ସେ ନିଜକୁ ନିଜେ ପ୍ରହାର କରନ୍ତି। ଶାସ୍ତ୍ର ସମସ୍ତଙ୍କୁ ଶାସନ କରନ୍ତି, ସେ ଶାସ୍ତ୍ର ଶାସନ, ଶାସ୍ତ୍ର ପ୍ରଥମେ ନିଜକୁ ଶାସନ କରନ୍ତି, ଭଗବାନଙ୍କର ଅବତାର ନା। ଏଇ ପ୍ରାର୍ଥନା ଦ୍ୱାରା, ଶ୍ରବଣ ଦ୍ୱାରା ହୃଦୟରେ ଗ୍ରନ୍ଥି ଆସିବ, ବ୍ୟାକୁଳତା ଆସିବ। ସଂସାର ପାଇଁ କେତେ ବ୍ୟାକୁଳ, ପିଲା ଛୁଆଙ୍କ ପାଇଁ କେତେ ବ୍ୟାକୁଳ, ଦେହ ପାଇଁ ଆମର କେତେ ବ୍ୟାକୁଳ, କୃଷ୍ଣ ପାଇଁ କିଏ ବ୍ୟାକୁଳ? ଏଭଳି ବ୍ୟାକୁଳତା କେଉଁଠି ନାହିଁ। ସେଥିପାଇଁ ଉଦ୍ଧବ ପାଗଳ ହେଇଗଲେ, ତ ଆସିଥିଲେ ବ୍ରଜକୁ, ଦେଖିଲେ ନନ୍ଦଯଶ ତାଙ୍କର ଅବସ୍ଥା, ସେ ପାଗଳ ହେଇଗଲେ। ଆରେ ଭଗବାନଙ୍କୁ ଭଲ ପାଆନ୍ତି, କିନ୍ତୁ ଭଲ ପାଇବାର ଯୋଉ ସୀମା ରହିଛି, ଏଭଳି ଯୋଉ ଏଭଳି କି କୃଷ୍ଣ ଭଲ ପାଇପାରିବ? ଦିନର ଆଗରେ ତାର ପ୍ରାର୍ଥନା ହବ ନାହିଁ, ଏସବୁ ସ୍ମରନ୍ତି। ତେଣୁ ତିନି ପ୍ରଥମେ ସ୍ୱର ଦ୍ୱାରା କଣ କରୁଛନ୍ତି? ସ୍ୱୟଂ ନିର୍ମମନ୍ଥ ଦଧି, ନିଜେ ଦଧି ମନ୍ଥନ କରୁଛନ୍ତି। ଦ୍ୱିତୀୟରେ ସ୍ୱର ଦ୍ୱାରା, ତାପରେ ବଚନ ଦ୍ୱାରା କଣ କରୁଛନ୍ତି? ଗାନ କରୁଛନ୍ତି ସବୁବେଳେ। ମନ କେବଳ ରେଷ୍ଟ ନୁହେଁ, ମନ ସବୁବେଳେ ଗୋଟେ କିଛି ବିଚାର କରୁଛି, କିଛି ଗୋଟେ କହିବ, ବଟର ବଟର ହବ, ଫାଲତୁ କଥା ସବୁ କହିବା କିଛି ଆବଶ୍ୟକ ନାହିଁ। ଜୀବନଟା ବହୁତ ଆମର ମୂଲ୍ୟ, ବିଶେଷ କରି ଭକ୍ତଙ୍କର, କେୟାରଲେସ୍ ହୁଅନି, କେୟାରଲେସ୍ ହବାର ଲାଇଫ ବେକାର ହେଇଯିବ। ଅଯଥା ସମୟ ନଷ୍ଟ କରନି ପ୍ରଜଳପ କରିକି, ବିଭିନ୍ନ କଥା, ବିଭିନ୍ନ ଆଲୋଚନା, ଏଥିରେ କିଛି ଲାଭ ହିଁ ନାହିଁ ଆମର। ଆମର କେବଳ ସେବା ସମ୍ବନ୍ଧୀ, କଣଟା ହବ ବାସ୍। ସମୟ ବହୁତ ମୂଲ୍ୟବାନ, ଏ ଅଭ୍ୟାସ ବି ରହିଯିବ, ଶକ୍ତି ବି ପଳାଇବ, ଆଉ ହୃଦୟରେ ଯଦି ଆମକୁ, ଆମେ ହୃଦୟରେ ପ୍ରେମ ଭାବନା ନ ଆସିଲା, ପୁଣି କର୍ମଫଳ ହିସାବରେ ଆମକୁ ସ୍ୱର ମିଳିବ, ଭକ୍ତ ସ୍ୱର ମିଳିପାରେ, ପୁଣି ଶରୀରକୁ ଆସିବ ନା। ଶରୀର ମାନେ ଗୋଟେ ବଡ଼ନ, ଶରୀର ମାନେ ଗୋଟେ କଷ୍ଟ, ବୃଦ୍ଧ ହେଇଗଲେ ଜଣାପଡ଼ିବ, ଏବେ ଯୁବକମାନଙ୍କୁ ଜଣାପଡ଼େ ନା, ବୃଦ୍ଧ ହେଇଗଲେ ଜଣାପଡ଼ିବ। ସେ ବାରମ୍ବାର ଭକ୍ତି ଗୁଡାକ ସେଇ ଜିନିଷ ଲେଖୁଛନ୍ତି, ବାର୍ଦ୍ଧକ୍ୟ ଏକନ ପଞ୍ଚ ରୋଗ କେମନେ ଭଜିବି, କେମନେ ଭଜିବି ବୋଲ, ପଞ୍ଚ ରୋଗ ଧର୍ଣ୍ଣ, ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ତକ୍, ସବୁଗୁଡାକ ପଞ୍ଚ ଜ୍ଞାନେନ୍ଦ୍ରିୟ, ସବୁ ରୋଗ ଧର୍ଣ୍ଣ, ପଞ୍ଚ ଜ୍ଞାନେନ୍ଦ୍ରିୟ ରୋଗ ହେଇଯିବ, ସେଥିରେ ପଞ୍ଚ ରୋଗ ଲେଖିଲେ ବଢିଯିବ, ଭଜନ କିଛି ହବନି, ସେତେବେଳେ ଅନୁତାପ କରିବାକୁ ପଡିବ। ସେଥିପାଇଁ ସେ ଲେଖିଲେ ବାର୍ଦ୍ଧକ୍ୟ ଏକନ ପଞ୍ଚ ରୋଗ ହତ କେମନ ଭଜିବି ବୋଲ, ବହୁତ କଷ୍ଟ, ସର୍ବ ମାନେ କଷ୍ଟ। ଏଇ ଜନ୍ମରେ ଯେତେ ଭଗବାନ ପାଇଁ କିଛି ସେବା କରି, ତାଙ୍କୁ ପ୍ରାର୍ଥନା କରି, ଯେତେ ଆମର ଶକ୍ତି ରହିଛି, ପ୍ରଚେଷ୍ଟା ରହିଛି, ଆମେ ଭଗବାନ ପାଖରେ ଲଗେଇଦେବା, ତାପରେ ଅପ୍ ଟୁ କୃଷ୍ଣ, ତାପରେ କୃଷ୍ଣ ଯାହା କରିବେ। ପ୍ରୋସେସ୍ ଏଇଟା ସର୍ବ ଦ୍ୱାରା ଆଗେ ସ୍ୱୟଂ ନିଜେ କରୁଛନ୍ତି, ବଚନ ଦ୍ୱାରା ଗାନ କରୁଛନ୍ତି, ଆଉ ତାନ ସ୍ମରନ୍ତି ତାନ ଗାୟତ, ଗାନ କଲାବେଳେ ତାକୁ ସ୍ମରଣ କରୁଛନ୍ତି, ସେ ଲୀଳା ଗୁଡ଼ିକ ସ୍ପୁତନ କେମିତି, ଶକଟାସୁର କେମିତି ହେଇଥିଲା, ସେଗୁଡ଼ିକ ସ୍ମରଣ କରୁଛନ୍ତି। ତାନ ଭକ୍ତ ଏଇଟା ହଉଛି କର୍ତ୍ତବ୍ୟ, କାୟିକ ବାଚିକ ମାନସିକ ସବୁବେଳେ ତାର ଚେତନା ଏଇଟା, ଆଉ ଅଲଗା ଯିବା ଉଚିତ ନାହିଁ, ଅଲଗା କଣ? ସେଥିପାଇଁ ଚୈତନ୍ୟ ମହାପ୍ରଭୁ ସେଇଟା ବି କହିଲେ, ବୋଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା, କି ଶୟନ କି ଭୋଜନ କିମ୍ବା ଜାଗରଣ ଅହର୍ନିଶ ଚିନ୍ତା। ଯେତେବେଳେ କାୟିକ ବାଚିକ ମାନସିକ କୌଣସି ସାଧକ ଐକ୍ୟ ଭାବରେ ପ୍ରୀତିପୂର୍ଣ୍ଣ ଭାବରେ କୃଷ୍ଣଙ୍କୁ ସ୍ମରଣ କରନ୍ତି, କୀର୍ତ୍ତନ କରନ୍ତି, କୃଷ୍ଣଙ୍କର ସେବା କରନ୍ତି, କୃଷ୍ଣ ତାଙ୍କ ପାଖକୁ ନିଜେ ଆସନ୍ତି। ଆମେ କୃଷ୍ଣ ପାଖକୁ ଯାଇପାରିବାନି, ଆମେ କୃଷ୍ଣ କୃଷ୍ଣଙ୍କୁ ପାଇପାରିବାନି, କୃଷ୍ଣ ଆମ ପାଖକୁ ଆସିବେ, ତାଙ୍କର ଅହେତୁକି କରୁଣାବଶତ। ଯଦି ଆମେ କୃଷ୍ଣ ପାଖକୁ ଯାଇପାରିଲେ ତାହେଲେ ଆମେ ଯୋଗ୍ୟବାନ ପୁରୁଷ ହେଇଗଲେ। ଆମର କଣ ଯୋଗ୍ୟତା ଅଛି କୃଷ୍ଣ ପାଖକୁ ଆମେ ଯିବା? ସେ କୃପା କରିକି ଆସନ୍ତି। ଯେମିତି ଭଗବାନ ଗୀତାରେ କଣ କହିଦେଲେ, ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତ୍ୱା କଲେବର। ଅନ୍ତକାଳରେ ଯିଏ ମୋତେ ସ୍ମରଣ କରି ସର ତ୍ୟାଗ କରିବ। ଅନ୍ତକାଳରେ ଶୋଇଲା ବେଳେ ତୁମର ସ୍ମରଣ ହଉଛି, ଜ୍ୱର ହେଲା ବେଳେ ଯୋଉ କରୋନା ଜ୍ୱର ହଉଥିଲା ସ୍ମରଣ ହଉଛି, ମାଳ କୁଆଡେ ପଡିଥିବ ଠିକ ନାହିଁ, ଲୁଗାପଡା କୁଆଡେ ପଡିଥିବ ଠିକ ନାହିଁ, ଜୋକ ଭଳିଆ ପଡିଥିବ, ଜୋକ ମୁହଁରେ ଗୋଟେ କହୁଛନ୍ତି ଜୋକ ମୁହଁରେ ଲୁଣ ଦେଲେ ଯେମିତି ନାହିଁ। ତ ସମୟରେ କୃଷ୍ଣଙ୍କୁ ଜୀବ ସ୍ମରଣ କରେନି, ଭଗବାନ କହିଦଉଛନ୍ତି ଅନ୍ତକାଳେ ଚମା ଆମେ ଆରେ ସମର୍ଥ ପୁରୁଷ ସ୍ମରଣ କରିପାରେ, ସମର୍ଥ ପୁରୁଷ ଯେଉଁମାନେ ଏଇଭଳିଆ ପ୍ରେମ ପ୍ରାପ୍ତି କରିଥିବା ଜୀବ, ଯେମିତି ଆମେ ଦେଖିଛୁ ଆମ ଗୁରୁଦେବଙ୍କର, ସେ ନିଜେ ଗୋପାଳ ଗୋପାଳ କହିଲେ ଚାଲେ, ସମର୍ଥମାନ ପୁରୁଷ ଜଗତରେ ଦୁର୍ଲଭ ସେ ପୁରୁଷ। ଭଗବାନ କଥା ସିଧା, ରାଧାକୃଷ୍ଣ ଲୀଳା କହୁଥିଲେ ବାସ, କହିଲେ ନା ମୁଁ ଆଉ କିଛି କହିପାରିବିନି, ପୁରା ଗୋପାଳ ଗୋପାଳ କହିଲେ ସାର ଚାଲେ, ସମର୍ଥମାନ ପୁରୁଷ ଆମ ଭଳିଆ ଜୀବ ନାହିଁ। ସର ଛାଡି ପଡିକି ତୁମେ କେତେ ଦିନ ରହିବାକୁ ପଡୁଛି, କଣ କୃଷ୍ଣ ସ୍ମରଣ କରିବ? ମଳମୂତ୍ର ଏଣେ ଲୁଗାର ହେଇଯାଉଥିବ ତୁମେ ଜାଣିପାରୁନଥିବ, କଣ କୃଷ୍ଣ ସ୍ମରଣ କରିବ? ସାଧୁମାନଙ୍କର ଏଇଟା ହଉନି କି? ବହୁ ଦିନ ଭଜନ କରିଥିବା କଣ ଲୋକମାନଙ୍କର ହଉନି କି? ମଳମୂତ୍ର ତ୍ୟାଗ କରିଦେଲେ ସରର ଶିଷ୍ୟ ଆସି ସଫା କରୁଥିବ, ଜାଣିନଥିବେ? ତାହେଲେ ଯେ ମଳମୂତ୍ର ଦେହରୁ ଚାଲିଗଲାଣି ଜାଣିପାରୁନି, କୃଷ୍ଣ ଦିନ ସ୍ମରଣ ଆସିବ, ପ୍ରଶ୍ନ ଆସିବ। ତ୍ୟାଗଟା କୃଷ୍ଣଙ୍କୁ ଯୋଉ ସେବା କରିଛନ୍ତି, କୃଷ୍ଣଙ୍କୁ ଯୋଉ ଭଜନ କରିଛନ୍ତି, ସେଟା କଣ ଭଗବାନଙ୍କ ସ୍ୱପ୍ନ ପିଏ ଧର୍ମ ସେ ତ୍ରାୟତ ମହତ ଭୟ ତା ଓଲଟା ହେଇଯିବ ନା? ସେ କିଛି କରିଛି, ଭଗବାନଙ୍କର ଭଜନ କରିଛି, ସେବା କରିଛି, ତାର ଯଦି ଭଜନ ଆଉ ସେବା ନିର୍ମଳ ଅନ୍ତଃକରଣରେ ତାର ଶକ୍ତି ହିସାବରେ ପ୍ରେମପୂର୍ଣ୍ଣ ଭାବରେ ନିଷ୍କପଟ ଭାବରେ ସେ ସେବା କରିଛି, ସେଟାକୁ ଭଗବାନ ନିଜେ ସ୍ମରଣ ପଥକୁ ଆସନ୍ତି, ସେ ସ୍ମରଣ କରେଇ ଦିଅନ୍ତି। ସେ ସ୍ମରଣ କରେଇଦେବେ ନା? ଆଉ ଆମେ ସ୍ମରଣ କରିବାଟା ଯେମିତି ସ୍ୱପ୍ନଟା ତୁମେ ନିଜେ ଦେଖୁଛ, ସ୍ୱପ୍ନଟା ତୁମେ କଣ ଗୋଟେ ଚିନ୍ତା କରି ସ୍ୱପ୍ନ ଦେଖୁଛ? ଦେଖିଲ ଆଜି ଦେଖିବା ସ୍ୱପ୍ନ, ମୁଁ କୃଷ୍ଣଙ୍କୁ ଦେଖିବି, କେମିତି ଦେଖିଦେବ? ମୁଁ କୃଷ୍ଣଙ୍କୁ ଦେଖିବି, ଗୋଟେ ମାୟାକୁ ଦେଖିବି, ଗୋଟେ କଣଟା ଦେଖିବ? ସ୍ୱପ୍ନ କରି ଆସି ବସିକି ରାତି ମାନ ଆଖି ବୁଝିକି କଣ ଗୋଟେ ମେଡିସିନ ଖାଇକି ସ୍ୱପ୍ନ ଦେଖିଲେ ଦେଖିବା? ଗୋଟେ ସ୍ୱପ୍ନଟା ବି ତୁମ ଇଚ୍ଛାରେ ତୁମେ କରିପାରୁନ, ମନ ଭିତରୁ ଆଣିପାରୁନ, ଚିନ୍ତା ଯୋଉଟା ବହୁତ ଦିନ କରିଛ ସେଇ ଚିନ୍ତାଟା ସେ ରାତିରେ ଚାଲି ଆସୁଛି କେତେବେଳେ, କାରଣ ତୁ ଜାଣିଥିଲୁ ଆଜି ରାତିରେ ସ୍ୱପ୍ନ ଆସିବ ବୋଲି, ମନଟା ତୁମ କଣ୍ଟ୍ରୋଲରେ ନାହିଁ। ଆଉ ମୃତ୍ୟୁ ସମୟରେ କେମିତି ଭଗବାନଙ୍କ ସ୍ମରଣ ଚାଲି ଆସିବ? ଭଗବାନ ସ୍ମରଣ ପଥଗତ ହୁଅନ୍ତି, ସେ ଚିନ୍ତା କରନ୍ତି ଭକ୍ତକୁ, ଆରେ ଏ ଭକ୍ତ ମୋର ଏତେ ସେବା କରିଛି, ଏତେ ତ୍ୟାଗ କରିଛି, ଏତେ ନିଷ୍କପଟ ସେବା କରିଛି। ଭଗବାନ ସ୍ମରଣ କଲା ମାତ୍ରେ ସେ ପରମାତ୍ମା ନା ଆମ ହୃଦୟରେ ଜୀବାତ୍ମା ଜୀବାତ୍ମାର ସ୍ମରଣ ଆସିଛି। ଭଗବାନ ସ୍ମରଣ ଆତ୍ମାକୁ, ଆତ୍ମା ଚାହେଁ ସ୍ୱର ଭିତରେ ରହିବା ପାଇଁ, ସେ ଦୁଃଖୀ ହୁଏ ନା? ସେଥିପାଇଁ ଜୀବଟା ଦୁଃଖୀ ହୁଏ, ମୋ ସ୍ୱର ପଳେଇଗଲା, ନଷ୍ଟ ହେଇଗଲା, ମୋତେ କଷ୍ଟ ହଉଛି। କାରଣ କାହାକୁ କଷ୍ଟ ହଉଛି? କଷ୍ଟ ହଉଛି ସ୍ୱରକୁ, କିନ୍ତୁ ଆତ୍ମା କହୁଛି ମୋତେ କଷ୍ଟ ହଉଛି, କାହିଁକି? ସେ ରହିଛି ନା, ତାକୁ ସେ ଆଦେଶ ଦେଇଯାଇଛି। ଏଇ ଏଇ କଥା ପଡିଥିଲା କାୟ ମନ ବାକ୍ୟରେ, ଯଦି ସେବା ଆମେ କରିଥିବା କୃଷ୍ଣ ଆମକୁ ଚିନ୍ତନ କରିବେ, କୃପା ତାଙ୍କର ଯଦି କୃପା ଦୃଷ୍ଟି ପୂର୍ବ ସାଧୁଗୁରୁଙ୍କର କୃପା ଥିବ, ତାଙ୍କର ସେବା ଆମେ କରିଥିବା ସେବା ପ୍ରତି ସ୍ମରଣ ସ୍ମରଣ କଲେ ଆମର ସ୍ମରଣ ପଥ କଥା କୃଷ୍ଣ ଆସିଲେ ଓଡ଼ିଆରେ ସେ ଗୁରୁଦେବ ଗାଆନ୍ତି, ସେଟା ସେ ସବୁବେଳେ ଆମର ଓଡ଼ିଆରେ ନାହିଁ, ହା କୃଷ୍ଣ ବୋଲି ଯାଉ ଯାଉ ଯିବ ମୋତେ ଉଦ୍ଧାର ରାଧା ଦବ, ମୋତେ ହା କୃଷ୍ଣ କହି ମୁଁ ହା କୃଷ୍ଣ ବୋଲି ଯାଉ ଯିବ ମୋତେ ଉଦ୍ଧାର ରାଧା ଦବ, ହେ ରାଧାଙ୍କର ଧବ କୃଷ୍ଣ ମୋତେ ଉଦ୍ଧାର କର, କେମିତି କୃଷ୍ଣ ବୋଲି କହିକି ମୋ ଜୀବନ ଯିବ, ଏ ସଜା ଜିନିଷ ଏଇଭଳି ହବ। କାୟ ମନ ବାକ୍ୟରେ ଯିଏ ସେବା କରିଛନ୍ତି, ତେଣୁ ଯଶୋଦା ଏଇଭଳି ସେବା କରୁଛନ୍ତି ଯଶୋଦା ମାତା, ଯଶୋଦା ମାତାଙ୍କର ସେବା ଯୋଉ କରୁଛନ୍ତି, ତାଙ୍କ ସେବାର ପରିପାଟି ବା କିଭଳି ସେ ସେବା କରୁଛନ୍ତି, ତାଙ୍କ ରୂପର ବର୍ଣ୍ଣନା ସୁଖଦେବ ଗୋସ୍ୱାମୀ ଦେଉଛନ୍ତି। କ୍ଷୌମଂ ବାସ ପୃଥି କଟି ତଟେ ବିଭ୍ରତି ସୂତ୍ର ନଦମ ପୁତ୍ର ସ୍ନେହ ସ୍ନୁତ କୁଚ ଯୁଗମ ଜାତକମ୍ ପଚୁ ଶ୍ରୁଭୁ ରଜ୍ୱାକର୍ଷ ଶ୍ରମ ଭୁଜ ଜଲତ କଙ୍କଣ କୁଣ୍ଡଲେ ଚ ଶୀର୍ଣ୍ଣମ ଭକ୍ତଂ କବର ବିଗଲିତ ମାଲତି ନିର୍ମମନ୍ଥ କ୍ଷୋମ ବାସମ ପୃଥୁ କଟି ତଟେ। ଯଶୋଦା ମାତାଙ୍କର ସ୍ୱର ପୃଥୁଳ, ପୃଥୁଳ ସ୍ୱର ଓଡ଼ିଆରେ ଯାକ ମୋଟି ବୋଲି କହନ୍ତି, ପୃଥ୍ୱୀଶ୍ୱର ଆଉ କ୍ଷମ ବାସମ ଅତି ପବିତ୍ର ବସ୍ତ୍ର ପିନ୍ଧିଥିଲେ, କୃଷ୍ଣଙ୍କର ସେବା କରୁଛନ୍ତି, ପବିତ୍ର ସ୍ୱଚ୍ଛ ପବିତ୍ର ବସ୍ତ୍ର, କୋମଳ ପବିତ୍ର ବସ୍ତ୍ର ପିନ୍ଧିଛନ୍ତି, କ୍ଷମ ବାସ ପୃଥୁକଟିତଟେ ବିବ୍ରତି ସୂତ୍ର ନାତ, ଆଉ କମରରେ କାରଣ ଦଧିମନ୍ଥନ କରିବେ ନା, ସୂତା ମା ମାନେ ସୁସ୍ଥା ବାନ୍ଧନ୍ତିନି ସୂତ୍ର ନାନ୍ତ। ପୁତ୍ର ସ୍ନେହ ସ୍ମୃତ କୁଚ ଯୋଗମ ଜାତ କମ୍ପଚ ଶୁଭ୍ର, ମାନେ ଦଧିମନ୍ତନ କରୁଛନ୍ତି କିନ୍ତୁ ପୁତ୍ର ସ୍ନେହରେ ତାଙ୍କର ହୃଦୟ କମ୍ପମାନ ହଉଛି, ପୁତ୍ର ସ୍ନେହ ସେବା କରୁଛନ୍, ଆଜି ମୁଁ ମନ୍ଥନ କରିବି କୃଷ୍ଣ, ଆଜି ଭୋଜନ କରିବି, ଆଉ ଆଉ କେବେ ଚୋରି କରିବନି, ତାର ଆଉ ପର ଘରକୁ ଯିବନି, ସ୍ନେହରେ ସେବାଟା ଗୋଟେ ସ୍ନେହ ଜିନିଷ, ଭଗବାନ ଦ୍ରବ୍ୟ ଗ୍ରହଣ କରନ୍ତି ଭଗବାନଙ୍କୁ, ଆମ ହୃଦୟର ସ୍ନେହଟାକୁ ଆମେ ଭଗବାନଙ୍କ ଆଗରେ ରଖୁଛେ, ଭଗବାନ ହୃଦୟ ଭାବଟାକୁ ହୃଦଗତ ଭାବଟାକୁ ଗ୍ରହଣ କରନ୍ତି। ବାହ୍ୟ ଉପାସନା କ'ଣ, ଉପାସନା ଶବ୍ଦର ଅର୍ଥ ଆନ୍ତରିକ ବୃତ୍ତି, ବାହ୍ୟ ବୃତ୍ତି, ବାହ୍ୟର ବାହ୍ୟ ଆଡମ୍ବରତା କିଛି ସେ ଭଗବାନ କୃଷ୍ଣ ଗ୍ରହଣ କରନ୍ତି, ତାଙ୍କ ପାଖରେ କ'ଣ ନାହିଁ ଯେ ଏସବୁ ଜଡ଼ ବସ୍ତୁକୁ ଆମେ ଦେବା, ସ୍ନେହ ସ୍ନେହ ସ୍ତନ ଯୁଗ କୁଚ ଯୁଗ ପୁତ୍ର ସ୍ନେହ ସ୍ନୁତ କୁଚ ଯୁଗମ ଜାତ କମ୍ପଚ ଶୁଭୁ, ସୁନ୍ଦର ବୃବୁଷୁ କମ୍ପମାନ ହଉଛି, ଗୀତ ଗାଉଛନ୍ତି, ଗାନ କରୁଛନ୍ତି, ସ୍ମରଣ କରୁଛନ୍ତି, ପ୍ରେମରେ ବିଭୋର ହେଇଛନ୍ତି, ବିଭୋର ପ୍ରେମରେ, କିନ୍ତୁ କୃଷ୍ଣ ଭାବନା ଯାହାକୁ ଯାହାକୁ ଆମେ କହୁଛେ କୃଷ୍ଣ ଭାବନା ବୋଲି, ପ୍ରଭୁପାଦ କୃଷ୍ଣ ଚେତନ ବୋଲି କହିଛନ୍ତି, ଏ ପ୍ରକୃତ ଗୋଟେ ଭାବପୂର୍ଣ୍ଣ ଜିନିଷ, ହୃଦୟରେ ଗୋଟେ ଭାବ ସବୁବେଳେ ରହେ ଭଗବାନଙ୍କ ପାଇଁ, ସବୁବେଳେ ତାଙ୍କର ସ୍ନେହ, ତାଙ୍କର ପ୍ରୀତି, ତାଙ୍କର ସେବା, ତାଙ୍କର ପରିପାଟୀ, ତାକୁ ସବୁ ନେଇ ସବୁବେଳେ ତା ଭିତରେ ହିଁ କେବଳ ଥିଏ, ସେଇ ସାର୍କିଲ ଭିତରେ ହିଁ, ସେଇ ବାଉଣ୍ଡରୀ ଭିତରେ ଆମକୁ ରହିବାକୁ ପଡ଼େ, ଆମ ଚେତନା ସେଟା ସେ ହେଉଛି କୃଷ୍ଣ ଚେତନା। ତେଣୁ ଏଣେ ଚିନ୍ତନ କରୁଛନ୍ତି, ଏଣେ କୀର୍ତ୍ତନ କରୁଛନ୍ତି, ଗାନ କରୁଛନ୍ତି, ଏଣେ ଏଣେ ଦଧିମନ୍ଥନ କରୁଛନ୍ତି, ପବିତ୍ର ବସ୍ତ୍ର ପିନ୍ଧିଛନ୍ତି, ଏଣେ କୃଷ୍ଣଙ୍କର ଚିନ୍ତନରେ, ଏ ଲୀଳା ଚିନ୍ତନରେ ତାଙ୍କ ହୃଦୟରେ ସ୍ନେହ ପୁରା ପ୍ରକଟ ହେଉଛି। ରଜ୍ୱାକର୍ଷ ଶ୍ରମ ଭୁଜ ଚଲତ କଙ୍କଣ କୁଣ୍ଡଲ, ଯେତେବେଳେ ଏମିତି ଟାଣନ୍ତି ନା ଦଧିମନ୍ଥନ କରୁଛନ୍ତି, କଙ୍କଣ ଝୁଣଝୁଣ 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 ଶବ୍ଦ ହେଉଛି, କଙ୍କଣ ସୁବାଜୁଛି, ଆଉ କୁଣ୍ଡଳ ଦୋଳାୟମାନ ହେଉଛି। ଏଠି ବିଶ୍ୱନାଥ ଚକ୍ରଧର ଟୀକାରେ ଲେଖିଛନ୍ତି କାଲି ପଢିବା, ଯେଉଁମାନେ ବାତ୍ସଲ୍ୟ ରସର ସାଧକ ସେମାନେ ତ ସେମାନେ ଏହାକୁ ଧ୍ୟାନ କରିବେ, ଯେଉଁମାନେ କୃଷ୍ଣଙ୍କୁ ବାତ୍ସଲ୍ୟ ରସରେ ଭଲ ପାଉଛନ୍ତି, କୃଷ୍ଣଙ୍କ ପୁତ୍ର ରୂପରେ ଦେଖୁଛନ୍ତି, ଯଶୋଦା ମାତାଙ୍କ ରୂପକୁ ଧ୍ୟାନ କରିବେ, ଆଉ କେହି ତ ଯାଇ କୃଷ୍ଣଙ୍କୁ ଏମିତି ଡାଇରେକ୍ଟ ଏଇଠି ଯାହା ସୁଯୋଗ ମିଳିଛି କୃଷ୍ଣଙ୍କୁ ଡାଇରେକ୍ଟ ସେବା କରିବାର, ତାଙ୍କ ବିଗ୍ରହ ରୂପରେ ଆମେ ଡାଇରେକ୍ଟ ତାଙ୍କୁ ଭୋଗ ଲଗେଇ ଦେଉଛେ, ଡାଇରେକ୍ଟ ତାଙ୍କୁ ଏଇଠି ଡାଇରେକ୍ଟ ସେଠି କର ସବୁ ଇନ୍ଡାଇରେକ୍ଟ, ସେଠି ସିଧାସଳଖ ଏଇଠି ଡାଇରେକ୍ଟ ଆମେ ଭୋଗ ଲଗେଇ ଦେଉଛେ, ଡାଇରେକ୍ଟ ଠାକୁରଙ୍କ ଆମେ ନିଜେ କରିଦେଉଛେ, କିନ୍ତୁ ଆମର ଭାବଟା ବି ଇନ୍ଡାଇରେକ୍ଟ, ଏଠି ଆମେ ସବୁ ଗୁରୁଙ୍କ ମାଧ୍ୟମରେ, ମୁଁ କାହା ପାଇଁ କରୁଛି, ଗୁରୁଙ୍କର ପ୍ରତିନିଧି ରୂପରେ କରୁଛି, ଏଇଟା ଗୁରୁଙ୍କର ସେବା, ଏଠି ବି ଭାବ ଡାଏ, କିନ୍ତୁ ଯାହା ହଉ ଦେହଟା ଡାଇରେକ୍ଟ ଲାଗିଯାଉଛି, ହାତଟା ବିଗ୍ରହକୁ ଆମେ ଛୁଇଁ ଦଉଛି, ସେଠି ନାହିଁ, ସେଠି କେବଳ ନିତ୍ୟ ପାର୍ଶ୍ୱଦ ନାହିଁ, ଲଳିତା ବିଶାଖା ତୁଙ୍ଗବିଦ୍ୟା ରାଧାରାଣୀ ଯେଉଁମାନଙ୍କର ସେମାନଙ୍କର ସବୁବେଳେ ଆମେ ସହଜ ହେଇକି ରହିବାକୁ ପଡିବ, ଅନୁଗତ ରହିବାକୁ ପଡିବ, ତାର ଅର୍ଥ ନୁହେଁ ଯେ କେବେ ଆମେ କୃଷ୍ଣଙ୍କୁ ଛୁଇଁ ପାରିବାନି, ଏମିତି ନୁହେଁ, କିନ୍ତୁ ସେବାର ଅଧିକାର ମାନେ ସେଥିପାଇଁ ସେ ମାଗୁଛନ୍ତି ନା, ଆମେ କଣ ସେବା ମୁଁ ଦାସୀ ଯାଇ, ସେଠି ଦାସୀଙ୍କର ଦାସୀ ହେଇକି ରହିବାକୁ ପଡିବ, ସେଥିପାଇଁ ଗୋପୀ ଭର୍ତ୍ତ ପାଦ କମଲ ଦାସ ଦାସାମ, ଏଇଟା ଗୋଲ ବୃନ୍ଦାର ମନ ଲାଗିଛି ନା, ଆଉ ସେଠି ଗଲେ ଦାସୀର ଦାସୀ ହେଇକି ରହିବାକୁ ପଡିବ, ଦାସୀ ଅର୍ଡର ଦେବେ, ଯାହା ଜଳ ଆଣ, ଯାହା ଏଇ ଜିନିଷ ଆଣ, ଆଣ ବସ୍ତ୍ର ଆଣ, ଆଣିଲେ ଏଠି ତା ଭାଗ୍ୟ ଅଛି, ଆମେ ସିଧା ସେଇ ଗୁରୁ, ଏଠି ତ ସିଧା ନାହିଁ, ସେଇ ଗୁରୁଙ୍କର ସ୍ମରଣ କରିକି ଯାହା ଲାଗିଯାଉଛି ଡାଇରେକ୍ଟ, ସେଠି ନାହିଁ, ସେଠି ତ ଆହୁରି ପ୍ରେମରେ ଯୋଉ ମନ୍ଥନ କରୁଛନ୍ତି ତାକୁ ଧ୍ୟାନ କରାହଉଛି, କୁଣ୍ଡଳ ଦୋଳାୟମାନ ହଉଛି, କଙ୍କଣ ଝୁଣଝୁଣ କରୁଛି, ସ୍ନେହ ତାଙ୍କର ବକ୍ଷ୍ୟ ଦେଶ ପୁରା ସ୍ନେହରେ ଆପ୍ଲୁତ ହେଇଯାଉଛି, ମୁଖମଣ୍ଡଳରେ ଶୁଭ୍ର ଅତ୍ୟନ୍ତ ଶୁଭା ପାଉଛି, ଏହି ସମୟ ଭିତରେ କୃଷ୍ଣ ଉଠିବେ। କୃଷ୍ଣ ଶୋଇଥିବେ, କୃଷ୍ଣ ଉଠିବେ, କୃଷ୍ଣ ଆସିବେ ନିଜେ। କାରଣ ଯେତେବେଳେ କାୟ ମନ ବାକ୍ୟରେ ଐକ୍ୟତା ଆସିଗଲା, ସେଠି ଆଉ କୃଷ୍ଣ ଶୋଇ ରହିପାରିବେନି, କୃଷ୍ଣ ଆସିବା ପାଇଁ ବାଧ୍ୟ ହେବେ। ସେଥିପାଇଁ ସେ କହିଛନ୍ତି ମନ ମନ ଭବ ମଦ ଭକ୍ତ ମଜା ଆଜି ମାଙ୍ଗ ନମସ୍କୁର କହିଦେଲେ ନା ମାମେବ ଏସିଏ ସେ ସତ୍ୟନ୍ତ ପ୍ରତି ଯାହାନି ସତ୍ୟ କରିଛନ୍ତି, ପ୍ରତିଜ୍ଞା କରିଛନ୍ତି ଆଉ ମୋ ପାଖକୁ ତୁମେ ଆସିବ ଆଉ ବର୍ତ୍ତମାନ ଏଇଟା ପ୍ରମାଣ ଆଉ ଏ ଶ୍ଳୋକ ଆଉ ଏ ଶ୍ଳୋକର ପ୍ରମାଣ ଦେଖ କହିଲେ ନା ମନମନା ଭାବ ଏଠି ତ ଯଶୋଦା ମାତା ମନମନା ଭାବ ବୋଲି ଦାର୍ଶନିକ ଦୃଷ୍ଟିରୁ ଏଇଭଳି ଯେ ମନମନା ହବ ମାନେ କଣ, ମନମନା ହବର ଅର୍ଥଟା କଣ, ଏଇଠି ଏ ଶ୍ଳୋକ କାୟିକ ବାଚିକ ମାନସିକ ଯେତେବେଳେ ଚବିଶ ଘଣ୍ଟା ଜଣେ ଏଇଭଳି ସ୍ମରଣ ହେଲା ସେ ମନମନା ହବ ହେଇଗଲା। ତା ପାଖକୁ କୃଷ୍ଣ ଆସେ, ସତ୍ୟ କରିଛନ୍ତି, ପ୍ରତିଜ୍ଞା କରିଛନ୍ତି, ମୋ ପାଖକୁ ତୁମେ ଆସିବ, କୃଷ୍ଣ ଆସିକି ପହଞ୍ଚିଗଲେ ଆସିବେ କାଲି ଶୁଣିବ। ହରେ କୃଷ୍ଣ, ଜୟ ଗ୍ରନ୍ଥ ଭାଗବତ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିରାୟ ଗୌର ପ୍ରମାଣ।